श्रीमद् भागवतम दशम स्कंद 44 अध्याय श्लोक 16। प्रातर्व्रजाद् व्रजतावि सतश्च सायं गोभी समं कुणयतो अस्य निशम्य वेणुं निर्गम्यतुर्नमबलः पथिभूरि पुण्यः पश्यन्त सन् स्मितमुखं हृदयावलोकम् ଆଜି ଯେଉଁଟା ଭୁଲ ହେଇଛି ମୁଁ ତାକୁ କରେକ୍ସନ୍ କରି ପଢ଼ୁଛି, ତମେ ସେଇ ଅନୁସାରେ ପଢ଼ିବ। ପ୍ରାତର୍ବ୍ରଜାତ୍ ବ୍ରଜତାବି ସତଶ୍ଚ ସାୟଂ ଗୋଭୀଂ ସମଂ କୁଣୟତୋ ଅସ୍ୟ ନିଶମ୍ୟ ବେଣୁଂ ନିର୍ଗମ୍ୟ ତୂର୍ଣ୍ଣମବଳଃ ପଥିଭୂରି ପୁଣ୍ୟଃ पश्यन्त सन्मित सस्मित मुखं हृदया सदयावलोकम्। प्रातर्व्रजात् व्रजत् आवि सतश्च सायं गोभी समं कुणयतोऽस्य निशम्य वेणुं निर्गम्य तूर्णमबलः पथिभूरि पुण्यः पश्यन्ति सस्मितमुखं सदयावलोकम्। तेणु आमे वर्तमान आपणमानंकु सीधा नेइ जाउछे आमे मथुरार रंगशाला। एटी वर्तमान मल्लजीत चालिसंदि चाणूर सहित कृष्णंकर ମୁଷ୍ଟିକ ସହିତ ବଳରାମଙ୍କର ମଲ୍ଲଯୁଦ୍ଧ ଚାଲିଛନ୍ତି ଏବଂ ଏ ବଳ ଏବଂ ଅବଳ ଭିତରେ ଯୁଦ୍ଧ ହେଉଛି ବୋଲି ଆମେ କହିଥିଲେ ଗତକାଲି। ତେଣୁ ମଥୁରା ନାରୀମାରେ ସବୁ କ'ଣ ସବୁ ଆଲୋଚନା କରୁଛନ୍ତି ଆମେ ଶୁଣୁଥିଲେ। ମଥୁରା ନାରୀମାନେ ଗୋପୀମାନଙ୍କର କଥା ସ୍ମରଣ କରୁଛନ୍ତି, କେତେ ପୁଣ୍ୟ ସେମାନଙ୍କର ଥିଲା। ସେମାନେ ଏଇ ଭଗବାନଙ୍କର ଏତେ ସୁନ୍ଦର ରୂପ ରହିଛି ଆମେ ଆଲୋଚନା କରୁଥିଲେ, ସେସବୁ ରୂପକୁ ସେମାନେ ଦେଖିବା ପାଇଁ ତାଙ୍କର ସେ ସୁଯୋଗ ସେମାନେ ପ୍ରାପ୍ତ ହୋଇଥିଲେ। ତେଣୁ ଗତକାଲି ଆମେ ଆଲୋଚନା କରୁଥିଲେ 15 ଶ୍ଳୋକ, ଯା ଦୋହନେ ଅଭନେ ମଥନୁ ପଲେପ ପ୍ରେକ୍ଷେ ଖନାର୍ଭରୁଦିତ କ୍ଷୀଣ ଅକ୍ଷଣ ମାର୍ଜନାଦୋ ଗାୟନ୍ତି ଚୈନମ ମନୁ ରକ୍ତ ଧିଓ ଅଶ୍ରୁକଣ୍ଠ୍ୟୋ ଧନ୍ୟା ବ୍ରଜ ସ୍ତ୍ରୀୟ ଉରୁକ୍ରମ ଚିତ୍ତଜାନହା। ଏ ବିଷୟରେ ଆମେ ଆଲୋଚନା କରିଥିଲେ। ବର୍ତ୍ତମାନ ନାରୀମାନେ ସେହିଭଳି ଭାବରେ କହୁଛନ୍ତି ବର୍ତ୍ତମାନ ଯେ ବିଶ୍ୱନାଥ ଚକବୀ ଠାକୁରଙ୍କର ମୁଁ ଆଜି ସେ ବହିଟା ଆଣିଲିନି, ତେଣୁ ଏଠି କୁହାଯାଉଛି ପ୍ରାତଃ ବ୍ରଜାତ୍ ବ୍ରଜତ୍ ଆବିଶତଶ୍ଚ ସାୟଂ। ପ୍ରାତଃ ସକାଳୁ ଉଠିଲେ ବ୍ରଜାତ୍ ବ୍ରଜତ୍ ଆବିଶତଶ୍ଚ ସାୟଂ, ଭଗବାନ ଚାଲିଯାଆନ୍ତି ବତ୍ସାଚାରଣ କରିବା ପାଇଁ, ନହେଲେ ବଡ଼ ଟିକେ ହୋଇଗଲା ପରେ ସେ ଯାଉଥିଲେ ଗୋଚାରଣ କରିବା ପାଇଁ ଯାଉଥିଲେ। प्रात ब्रजात ब्रजत ब्रजरु से जाऊथिले खाली पादरे जाऊथिले ब्रजत खाली पादरे जाऊथिले एवं आविशतश्च सायं संध्या हेले से फेरुथिले गोभी समं कोणयंतु अस्य निसम्य वेणु गाभी मान को सब नहीं जाऊथिले एवं वेणुवादन करुथिले से वेणुवादन सुनिकर निसम्य वेणु निर्गम्य तूर्ण मबड़ाहा अतिभूरी पुण्या ये वेणुवादन शुणी एम गोपी मैने धाई जाऊले से वेणुवादन पाखक शुणापी तूर्ण खूब शीघ्र से धाऊले से वेणु शुणापी संग करवाई अबड़ाहा अबड़ाहा कहले स्त्रीलोक मान कौन अबड़ा गोपी मान कथा कह पथी भूरी पुण्या से जो पथर जाऊते केते पुण्य तांकर रही आज से भगवान को संगलाभ कर पश्यंत सस्मित मुखम एवं जो जाकर पहुँची जाऊ मुख को देखु सस्मित मुखम स्मितहास्य कर सब से सच्चिदानंद विग्रह से सब आनंद विग्रह से सस्मित मुखम सदयावलोकम एवं सस्मित मुखरे से सदा दया करी समस्त को अवलोकन करुथिले कथा कहा जाइछे तेणु ये जो रही श्रीधर स्वामी भाष्य कहते प्रात रीति सकाळु से जाऊथिले प्रात प्रातरे जाऊथिले सकाळ होइगले जाऊथिले एवं जा अबड़ा कोणय तो बादय तो वेणु जो गोपी माने से माने आउ तांको संगे जाई पर नथिले तेणु से माने ଯେତେବେଳେ ବେଣୁବାଦନ ଶୁଣୁଥିଲେ ସେତେବେଳେ ସେତେବେଳେ କ'ଣ କରୁଥିଲେ ସେମାନେ ବେଣୁବାଦନ ଶୁଣି ଧାଉଁଥିଲେ ସେଇ ସ୍ଥାନକୁ ଧାଉଁଥିଲେ ତେଣୁ ସେଠି ଯେଉଁ ଯାଉଥିଲେ ସକାଳୁ ଚାଲି ଯାଉଥିଲେ ଭଗବାନ ଗାଭୀନ ଗୋଚାରଣ କରିବା ପାଇଁ ତେଣୁ ସେ ଯେଉଁ ବାଦ ବେଣୁ କୋଣାନ୍ତ କହିଲେ ବାଦ ହେତୁ ଏ ବେଣୁକୁ ଶୁଣିକରି ନିଶମ୍ୟ ଗୃହାତ୍ ତୂର୍ଣ୍ଣ ନିର୍ଗମ୍ୟ ଗୃହରୁ ସେ ଖୁବ୍ ଶୀଘ୍ର ଧାଉଁଥିଲେ ସେଇ ସ୍ଥାନକୁ ଯାଉଥିଲେ ଗୃହାତ୍ ତୂର୍ଣ୍ଣ ନିର୍ଗମ୍ୟ ପଥି ସସ୍ମିତ ମୁଖମ ପଶ୍ୟନ୍ତି ସେ ପଥରେ ଯେତେବେଳେ ଯାଉଥିଲେ ସେହି ସମୟରେ ଯେତେବେଳେ ତାଙ୍କର ମୁଖକୁ ଯେତେବେଳେ ଦେଖୁଥିଲେ ସସ୍ମିତ ମୁଖମ କିଭଳି ମୁଖ ନା ସ୍ମିତହାସ୍ୟ ରହିଛି ସେଥିରେ ସ୍ମିତହାସ୍ୟ କରୁଛନ୍ତି ସେ ସସ୍ମିତ ମୁଖମ ପଶ୍ୟନ୍ତି ତା ଭୂରି ପୁଣ୍ୟା କେତେ ପୁଣ୍ୟ ତାଙ୍କର ଥିଲା ଏଭଳି ରୂପକୁ ଦର୍ଶନ କରୁଥିଲେ ଆମର ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ରୂପ ଆଜି ଶୃଙ୍ଗାର ଆଡ଼ି ଦର୍ଶନ କଲେ କେତେ ପୁଣ୍ୟ ଦର୍ଶନ କଲେ ଦର୍ଶନ ଆଳତି ଦର୍ଶନ କରିବା ପାଇଁ ଭଗବାନ ଏ ରୂପ ଦର୍ଶନ ଧାରଣ କରିଛନ୍ତି ତେଣୁ ଏଇଟା ମଧ୍ୟ ପୁଣ୍ୟ ଯେଉଁମାନେ ଦର୍ଶନ କଲେ ତାଙ୍କର ପୁଣ୍ୟ ଏଇଟା ଭଗବାନଙ୍କ ରୂପକୁ ଦର୍ଶନ କଲେ ତେଣୁ ଏ ସିଦ୍ଧ ସ୍ୱାମୀ ଏଇଭଳି ଭାବରେ କହିଛନ୍ତି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ଯେ ବର୍ତ୍ତମାନ କହୁଛନ୍ତି ଯେ ଯେତେବେଳେ କୃଷ୍ଣ ବ୍ରଜରୁ ଯାଉଥିଲେ ବଣକୁ ଚାଲି ଯାଉଥିଲେ ବୃନ୍ଦାବନକୁ ଯାଉଥିଲେ ସେଇଠିକି ସକାଳେ ଯାଉଥିଲେ ଏବଂ ସନ୍ଧ୍ୟାବେଳେ ଫେରୁଥିଲେ। ଗୋପୀମାନେ ତାଙ୍କର ଯେଉଁ ସବୁ ବଂଶୀଧ୍ୱନି ସେ ବଜାଉଥିଲେ, ସେ ବଂଶୀଧ୍ୱନି ଶୁଣି ସେମାନେ ଘରୁ ବାହାରି ପଳେଇ ଯାଉଥିଲେ, ଧାଇଁକି ପଳେଇ ଯାଉଥିଲେ। ସେଠିକି ସେମାନେ କୃଷ୍ଣଙ୍କୁ ଦେଖା କରି ସାକ୍ଷାତ କରି ତାଙ୍କର ଯେଉଁ ସବୁ ବିଭିନ୍ନ ପ୍ରକାର ରହିଛି କ'ଣ ଯେଉଁ ତାକୁ କହନ୍ତି ଯେଉଁ କୁଞ୍ଜ, କୁଞ୍ଜମାନଙ୍କରେ ସେସବୁ ତାଙ୍କ ସହିତ ମିଳିତ ହେଉଥିଲେ। ତେଣୁ ଯେତେବେଳେ ଭଗବାନ ଦେଖୁଥିଲେ, କୃଷ୍ଣ ଦେଖୁଥିଲେ ଯେ ତାଙ୍କ ବିରହରେ ଗୋପୀମାନେ ବହୁତ କାତର ହେଉଛନ୍ତି, ସେତେବେଳେ ସେ ତାଙ୍କୁ ଦର୍ଶନ ଦେଉଥିଲେ ବା ତାଙ୍କୁ ଦେଖୁଥିଲେ, ସ୍ମିତହାସ୍ୟ କରୁଥିଲେ, ତାଙ୍କର ଯେଉଁ ଇଚ୍ଛାକୁ ପୂର୍ଣ୍ଣ କରୁଥିଲେ। ଇଏ ହେଉଛି ବ୍ରଜବାସୀମାନଙ୍କର, ବିଶେଷ ଭାବରେ ବ୍ରଜବାସିନୀମାନଙ୍କର, ଗୋପୀମାନଙ୍କର ଇଏ ହେଉଛି ପୁଣ୍ୟ, ଫର୍ଚୁନ୍, ଏଇଟା ହେଉଛି ତାଙ୍କ ଭାଗ୍ୟ। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ସନାତନ ଗୋସ୍ୱାମୀ କିଛି ଦେଇନାହାନ୍ତି, ତେଣୁ ତା ପର ଶ୍ଳୋକ ଆମେ ପାଠ କରିବା, 44 ନମ୍ବର 70 ନମ୍ବର ଶ୍ଳୋକ। ଏବଂ ପ୍ରଭାସମାଣାସୁ ସ୍ତ୍ରୀସୁ ଯୋଗେଶ୍ୱର ହରି ଶତ୍ରୁ ହନ୍ତୁ ମନଶ୍ଚକ୍ରେ ଭଗବାନ ଭରତର୍ଷଭ। ଏଇଭଳି ଭାବରେ ତାଙ୍କର କଥା ଚାଲିଛି, ମଥୁରା ନାରୀମାନଙ୍କର କଥା ଚାଲିଛି, କିନ୍ତୁ ଆଉ ସେସବୁ ଭଗବାନ ଆଉ ଶୁଣିପାରିଲେ ନାହିଁ। ମାନେ ଶୁଣିକିରି ତାଙ୍କୁ ବହୁତ, ଏ ଯେଉଁ ମଥୁରା ନାରୀମାନଙ୍କର ଯେଉଁ ମଧ୍ୟ ଆରତୀ ଦେଖିକିରି ଭଗବାନ ମଧ୍ୟ ଆଉ ସହିପାରିଲେ ନାହିଁ। ଭଗବାନ ଏ ଯେଉଁ ଚାଣୁର ମୁଷ୍ଟିକ ଏମାନେ ସବୁ ତାଙ୍କୁ ସବୁ ବହୁତ ମୁଷ୍ଟି ଆଘାତ କରୁଛନ୍ତି, ଏସବୁ କଥା ଆମେ ତ ଶୁଣୁଥିଲେ, ସେଇଟାକୁ ଭଗବାନ କିଛି କଷ୍ଟ ଲାଗୁନାହିଁ, ତାକୁ ଦୁଃଖ ଲାଗୁନାହିଁ। କିନ୍ତୁ ଏଇ ଯେଉଁ ମଥୁରା ନାରୀମାନେ ଆଙ୍କର ଯେଉଁ କୃଷ୍ଣ ଏବଂ ଚାଣୁର ବା ମୁଷ୍ଟିକ ଏବଂ ବଳରାମଙ୍କ ଭିତରେ ଯେଉଁ ଯୁଦ୍ଧ ଦେଖି ସେମାନେ ଯେଉଁ କାତର ହୋଇଯାଉଛନ୍ତି, ସେଇଟା ଦେଖି ଭଗବାନଙ୍କ ଦୟା ଉତ୍ପନ୍ନ ହେଉଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି, 70 ନମ୍ବର ଶ୍ଳୋକ, ଏବଂ ପ୍ରଭାସମାଣାସୁ। ଏଇଭଳି ଭାବରେ କଥା ସବୁ ଚାଲିଥିଲା, ମଥୁରା ନାରୀମାନେ କଥା କହୁଥିଲେ, ସ୍ତ୍ରୀସୁ ସ୍ତ୍ରୀଲୋକମାନଙ୍କ କଥା ବିଶେଷ ଭାବରେ କୁହାଯାଉଛି, ଭଗବାନ ଶୁଣୁଛନ୍ତି। ଯୋଗେଶ୍ୱର ହରି, ସିଏ ହେଉଛନ୍ତି ଯୋଗେଶ୍ୱର ଭଗବାନ। ଭଗବତ ଗୀତାର ଅନ୍ତିମରେ ଭଗବାନ ସଞ୍ଜୟ କହିଲେ, ଯତ୍ର ଯୋଗେଶ୍ୱର କୃଷ୍ଣ, ଏଠି ମଧ୍ୟ ଆମର ଜଣେ ଯୋଗେଶ୍ୱର ଥିଲେ, ଯତ୍ର ଯତ୍ର ଯୋଗେଶ୍ୱର, ସେଇଠି ଯୋଗେଶ୍ୱର ଥିଲେ ଭଗବାନ, ସିଏ ଯୋଗର ଈଶ୍ୱର। ଅଷ୍ଟାଙ୍ଗ ଯେଉଁ ରହିଛି, 8ଟି ଯୋଗ ସିଦ୍ଧି ରହିଛି, ଆହୁରି ମଧ୍ୟ ଅନେକ ଯୋଗ ସିଦ୍ଧି ରହିଛି, ସେ ଯିଏ ପ୍ରଦାନ କରନ୍ତି ଯୋଗର ଈଶ୍ୱର, ସେ ଯୋଗେଶ୍ୱର, ସେ ଯୋଗେଶ୍ୱର ହରି, ସିଏ ହେଉଛନ୍ତି ଖାଲି ଯୋଗେଶ୍ୱର ତା ନୁହନ୍ତି, ସିଏ ମଧ୍ୟ ହରି। ସିଏ କାହିଁକି ଶବ୍ଦ ବ୍ୟବହାର କରାଗଲା ଆମେ କହିବା, ଯୋଗେଶ୍ୱର ହରି ଶତ୍ରୁ ହନ୍ତୁ ମନଶ୍ଚକ୍ରେ, ବର୍ତ୍ତମାନ ଶତ୍ରୁକୁ ହତ୍ୟା କରିବା ପାଇଁ ହନ୍ତୁ ମନଶ୍ଚକ୍ରେ, ମନକୁ ବର୍ତ୍ତମାନ ସ୍ଥିର କଲେ ହତ୍ୟା କରିବା। ବର୍ତ୍ତମାନ ଖେଳ ଚାଲିଛି ତ, ଭଗବାନ ଟିକେ ଖେଳର ଆନନ୍ଦ ନେଉଛନ୍ତି, ଭଗବାନଙ୍କୁ ଆନନ୍ଦ ଲାଗୁଛି ଖେଳିବା ପାଇଁ, ତାଙ୍କର କାଳ ଆଙ୍କର ଭଗବାନଙ୍କର ଖେଳ, ଚାଣୁର ମୁଷ୍ଟିକମାନଙ୍କର କାଳ ଉପସ୍ଥିତ ହେଇଯାଏ। ଭଗବାନ କହିଲେ ନା, କାଳସ୍ମୀ ଲୋକ କ୍ଷୟ ପ୍ରବୁଦ୍ଧ, ଭଗବାନ ହେଉଛନ୍ତି କାଳ, ତେଣୁ ଭଗବାନଙ୍କ ଶରଣରେ ଆମେ ଗଲେ ଆମେ ମଧ୍ୟ ଭଗବାନଙ୍କ ସାଙ୍ଗେ ଖେଳିପାରିବା। 10ମ ସ୍କନ୍ଧ 12 ଅଧ୍ୟାୟରେ ଯେମିତି ବର୍ଣ୍ଣନା କରାଯାଇଛି, ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦାରକେନ ଦାସ୍ୟ ଗତାନାଂ ପରଦୈବତେନ ମାୟାଶ୍ରିତାନାଂ ନରଦାରକେଣ ସାକଂ ବିଜହୋ କୃତ ପୁଣ୍ୟପୁଞ୍ଜା। ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ସହିତ ଯେଉଁମାନେ ଲୀଳା କରୁଛନ୍ତି, ତାଙ୍କର ଭାଗ୍ୟକୁ ପ୍ରଶଂସା କରୁଛନ୍ତି। ଏଇ ଭଗବାନ 5 ବର୍ଷର ବାଳକ, କିନ୍ତୁ ତାଙ୍କୁ ଯେଉଁମାନେ ଦେଖୁଥିଲେ, ଯେଉଁମାନେ ବ୍ରହ୍ମବାଦୀମାନେ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ଧ୍ୟାନ କରୁଥିଲେ, ତାଙ୍କୁ ଦେଖିଲେ ସେ ବ୍ରହ୍ମସୁଖ ସେ ପ୍ରାପ୍ତ ହେଉଥିଲେ। ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ ଗତାନାଂ ପରଦୈବତେନ, ଯେଉଁମାନେ ଦାସ୍ୟ ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ଅଛନ୍ତି, ସେ ଛୋଟ ପିଲା ହେଲେ କ'ଣ ହେବ, ସେ ଜାଣନ୍ତି ଆମର ଶ୍ରେଷ୍ଠ ଦେବତା ପରଦୈବତେନ। କିନ୍ତୁ ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ସେମାନେ ଯେତେବେଳେ ଦେଖନ୍ତି ତାଙ୍କୁ ସେ ଭାବନ୍ତି ଏ ନରଦାର କେଣ, ଏ ଆମ ଭଳି ଜଣେ ମନୁଷ୍ୟ। ତେଣୁ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା, ଯେଉଁମାନେ ତାଙ୍କ ସହିତ ବିଜହୁ ଏଇଭଳି ଭାବରେ ଲୀଳା କରୁଥିଲେ, ଖେଳୁଥିଲେ ଇତ୍ୟାଦି, ସେମାନେ ଅନେକ ପୁଣ୍ୟ କାର୍ଯ୍ୟ କରିଥିଲେ, ପୁଣ୍ୟ ପୁଞ୍ଜା, ଯେଉଁଥିପାଇଁ କି ଆଜି ଭଗବାନଙ୍କର ସେ ଲୀଳାରେ ସାମିଲ ହୋଇଛନ୍ତି। ତେଣୁ ସେଇ ହିସାବରେ ଯଦି ସୁଖଦେବ ଗୋସ୍ୱାମୀ କଥାକୁ ଧରାଯିବ ତାହେଲେ ଆମେ କହିବା ଆମେମାନେ ମଧ୍ୟ ବହୁତ ପୁଣ୍ୟ ପୁଞ୍ଜା। ଆଜି ଭଗବାନଙ୍କ ସହିତ ସେମାନେ ଲୀଳା କରୁଥିଲେ, କିନ୍ତୁ ଆମେ ମଧ୍ୟ ସେଇଟାକୁ ଆଲୋଚନା କରୁଛେ, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ଇଏ ମଧ୍ୟ ସେହି ଲୀଳାରେ ଆମେ ମଧ୍ୟ ଭାଗ ନେଇଗଲେ, ଆମେ ସେ ଲୀଳାରେ ମଧ୍ୟ ଭାଗ ନେଇଗଲେ। ତେଣୁ ଇଏ ବହୁତ ପୁଣ୍ୟର କଥା, ପୁଣ୍ୟ ଉଦୟ ହେଲେ ଏସବୁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେ ଏଷାଂ ତୁ ଅନ୍ତର୍ଗତ ପାପମ୍ ଜନାନାଂ ପୁଣ୍ୟକର୍ମଣାମ୍ ତେ ଦ୍ୱନ୍ଦ୍ୱମ ନିର୍ମୁକ୍ତ ଭଜନ୍ତେ ମାଂ ଦୃଢ଼ବ୍ରତା। ଯାହାର ପାପକର୍ମର ପ୍ରତିକ୍ରିୟା ଶେଷ ହୋଇଯାଇଛି, ପୁଣ୍ୟକର୍ମ ଆରମ୍ଭ ହୋଇଛି, ସେମାନେ ଭଗବାନଙ୍କର ଦୃଢ଼ ଭାବରେ ଭଜନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ତେଣୁ ଶତ୍ରୁଂ ହନ୍ତୁଂ ମନଶ୍ଚକ୍ରେ, ଭଗବାନ ଆମର ଯେମିତି ମନ ଅଛି ଭଗବାନଙ୍କ ମନ ମଧ୍ୟ ସେଇଭଳି ଭାବରେ ମନ ଅଛି, କିନ୍ତୁ ଆମର ମନ ବୁଦ୍ଧି ଓ ଅହଂକାର ଏ ଯେଉଁ ତିନୋଟି ରହିଛି ସୂକ୍ଷ୍ମ ଲିଙ୍ଗ ଶରୀର ବା ସୂକ୍ଷ୍ମ ଶରୀର, ଏଇଟା ହେଉଛି ଭୌତିକ, କିନ୍ତୁ କ'ଣ ଚିତ୍ ମନ ରହିଛି, ଚିତ୍ ବୁଦ୍ଧି ରହିଛି, ଚିତ୍ ଅହଂକାର ସମସ୍ତଙ୍କ ରହିଛି, ଭଗବାନ ମଧ୍ୟ ରହିଛି। ତେଣୁ ଭଗବାନ ତାଙ୍କର ମନରେ ଚିନ୍ତା କରୁଛନ୍ତି ଶତ୍ରୁକୁ ହତ୍ୟା, ଭଗବାନ କେହି ଶତ୍ରୁ ନାହାନ୍ତି। ଭଗବତ ଗୀତାରେ ଭଗବାନ କହିଲେ ସମ୍ମୋହଂ ସର୍ବଭୂତେଷୁ ନମେ ଦୁଃସ୍ୱସ୍ତି ନ ପ୍ରିୟ, ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ, ତାଙ୍କର କେହି ପ୍ରିୟ ନୁହନ୍ତି ବା କେହି ଅପ୍ରିୟ ନୁହନ୍ତି, କିନ୍ତୁ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି ଭଗବାନ ସେଇଭଳି ଭାବରେ ତାଙ୍କ ସହିତ ବ୍ୟବହାର କରୁଛନ୍ତି, ଯିଏ ଯଥା ମାଂ ପ୍ରବଦ୍ୟନ୍ତି। ତେଣୁ ଚାଣୁର ଭାବୁଛି ଏ ମୋର ଶତ୍ରୁ, ମୁଁ ତାଙ୍କୁ ହତ୍ୟା କରିବି, କଂସ ହେଉଛନ୍ତି ମୋର ମିତ୍ର, ମୁଁ ତାଙ୍କ ଅନୁସାରେ କାର୍ଯ୍ୟ କରିବି, ଏଇଭଳି ଭାବରେ ଚାଣୁର ଚିନ୍ତା କରୁଛି। ନା ତେ ବିଧୁ ସ୍ୱାର୍ଥ ଗତିଂ ହି ବିଷ୍ଣୁ, ଲୋକମାନେ ଜାଣନ୍ତି ନାହିଁ ଆମର ପ୍ରକୃତ ସ୍ୱାର୍ଥ କେଉଁଥିରେ, ଆମର ପ୍ରକୃତ ସ୍ୱାର୍ଥ ହେଉଛି ଭଗବାନଙ୍କର ସେବାରେ ନିଯୁକ୍ତ ହେବା, ଲୋକମାନେ ଜାଣନ୍ତି ନାହିଁ। ଇନ୍ଦ୍ରିୟ ତୃପ୍ତିରେ ସେମାନେ ଲାଗନ୍ତି, ଇନ୍ଦ୍ରିୟ ତାଙ୍କର ଶତ୍ରୁ ଭଳି କାର୍ଯ୍ୟ କରନ୍ତି, ସେମାନେ ଜାଣନ୍ତି ନାହିଁ ଶତ୍ରୁ ସହିତ ସେମାନେ ଖେଳୁଛନ୍ତି। ତେଣୁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେନି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପମା ବିଧି ଏନମ୍ ଇହ ବୈରିଣମ୍, ଏମାନେ ହେଉଛନ୍ତି ଆମର ଶତ୍ରୁ, ଆମେ ଭାବୁଛେ ଏମାନେ ଆମର ମିତ୍ର, ଏମାନଙ୍କ ମନକୁ ପୂର୍ଣ୍ଣ କରି ଆମର ମନସ୍କାମନା ପୂର୍ଣ୍ଣ କଲେ ଆମେ ଆନନ୍ଦ ପ୍ରାପ୍ତ ହେବା, କିନ୍ତୁ ସେମାନେ ହେଉଛନ୍ତି ଶତ୍ରୁ, ଆମେ ଜାଣିପାରୁନାହିଁ। ତେଣୁ ଯାହା ହଉ, ଯିଏ ଯେତେବେଳେ ଚାଣୁର ଚିନ୍ତା କରୁଛି ଏ ମୋର ଶତ୍ରୁ, ମୁଁ ତାକୁ କେମିତି ହତ୍ୟା କରିବି, ତେଣୁ ଭଗବାନ ସେଇ ଶତ୍ରୁକୁ ହନ୍ତୁ ମନଶ୍ଚକ୍ରେ, ଶତ୍ରୁକୁ ହତ୍ୟା କରିବା ପାଇଁ ମନକୁ ଚକ୍ରେ କହିଲେ ମନକୁ ସ୍ଥିର କଲେ, ମନ ଇଚ୍ଛା କଲେ, ଇଚ୍ଛା ପ୍ରକାଶ କଲେ, ମନ କଲେ ଚକ୍ରେ। ଭଗବାନ ଭରତର୍ଷଭ ଏଇ ଶ୍ଳୋକରେ ଦେଖିବା ଭଗବାନଙ୍କର ତିନୋଟି ବିଶେଷଣ କୁହାଯାଇଛି, ଯୋଗେଶ୍ୱର ହରି ଏବଂ ଭଗବାନ ଏବଂ ଭରତର୍ଷଭ। ପରୀକ୍ଷିତ ମହାରାଜଙ୍କୁ ସମ୍ବୋଧନ କରି କହୁଛନ୍ତି ଭରତର୍ଷଭ, ଭରତ ବଂଶରେ ତମ ହେଉଛ ଋଷଭ ଶ୍ରେଷ୍ଠ, ଭରତ ବଂଶର ଶ୍ରେଷ୍ଠ ଦୟାଦ ପରୀକ୍ଷିତ। ତେଣୁ ଏ ଯେଉଁ ସତର ଶ୍ଳୋକରେ ଏଇଟା କୁହାଗଲା ମଶା ମଶା ଯେଉଁ ମଲ୍ଲାଯୁଦ୍ଧ କରୁଛି ବର୍ତ୍ତମାନ, ମଶା ମଶା ସହିତ ମୋତେ ମଲ୍ଲଯୁଦ୍ଧ କରିବାକୁ ପଡ଼ୁଛି। ଯାହା ହଉ, ତେଣୁ ସେ ସ୍ୱାମୀ କହୁଛନ୍ତି ଏ ଆର ଶୋକ ନା ସତର ମଶାମାନେ ମଧ୍ୟ ବୈଷ୍ଣବ ନା, ଭଗବାନଙ୍କ ଧାମରେ ଅଛନ୍ତି। ଏବଂ ସିଦ୍ଧସ୍ୱାମୀ କହୁଛନ୍ତି ଏବଂ ସଭୟଂ ବୃବାଣାସୁ ସ୍ତ୍ରୀସୁ, ଏଇଭଳି ଭାବରେ ଯେଉଁ ସ୍ତ୍ରୀ ଲୋକମାନେ ଯେଉଁ କଥା କହୁଥିଲେ ବହୁତ ଭୟରେ କହୁଛନ୍ତି, ସ୍ତ୍ରୀ ଲୋକମାନେ ବହୁତ ଭୟରେ କହୁଛନ୍ତି। ଏବଂ ସଭୟଂ ବୃବାଣାସୁ, ସ୍ତ୍ରୀ ଲୋକମାନେ ଏଇଭଳି ଭାବରେ କଥା କହୁଥିଲେ, ଆମେ ଯେଉଁ ଶୁଣୁଛେ, ଗୋପ ସ୍ତପ କିମ୍ ଆଚରଣ ଅମୁଷ୍ୟ ରୂପମ୍, ଏଇ ଯେଉଁ କଥା କହୁଥିଲେ, ବହୁତ ଅନ୍ୟାୟ, ଏସବୁ କଥା ସବୁ ଶୁଣିଲେ ନା, ଆମେ ଶୁଣିଲେ ଭଗବାନ ମଧ୍ୟ ଶୁଣୁଛନ୍ତି। ତେଣୁ ଏବଂ ସଭୟଂ ବୃବାଣାସୁ ସ୍ତ୍ରୀସୁ, ସ୍ତ୍ରୀ ଲୋକମାନେ ଯେଉଁ ଭୟ ସହକାରେ ଯେଉଁ କଥାକୁ କହୁଥିଲେ ତାକୁ ଶୁଣି, ତା ସାଙ୍ଗ ଭୟ ନିବୃତ୍ତ ହେ, ତାଙ୍କର କେମିତି ଭୟ ଦୂର ହେବ, ସେଥିପାଇଁ ମଶା ମଧ୍ୟ ଶୁଣୁଛି ବୋଧେ କଥା, ସେ ଉଡ଼ି ଉଡ଼ିକିରି କଥା ଶୁଣୁଛି, ଯେତେ ଉଡ଼େଇଲେ ମଧ୍ୟ ସେ ଯାଉନାହିଁ। ଏମାନେ ଯେଉଁ କୁହାଯାଇଛି କ'ଣ, ମହାପ୍ରଭୁ ପଚାରିଲେ ନା ଏମାନେ କେମିତି ଉଦ୍ଧାର ପାଇବେ, ହରିଦାସ ଠାକୁରଙ୍କୁ ପଚାରିଲେ ଏମାନେ କେମିତି ଉଦ୍ଧାର ପାଇବେ, ଅନ୍ୟମାନେ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି। ତେଣୁ ସେଇଠି ହରିଦାସ ଠାକୁର କ'ଣ କହିଛନ୍ତି, ଯେ ପଶୁପକ୍ଷୀ ଇତ୍ୟାଦି ଏମାନେ କ'ଣ, ସେମାନେ କଥା କହିପାରିବେ ନାହିଁ, କିନ୍ତୁ ଶୁଣିଲେ ହିଁ ସେମାନେ ତରିଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେମାନେ ଶୁଣିଲେ ମଧ୍ୟ, ସେମାନେ ଶୁଣୁଛନ୍ତି ନା, ସେମାନେ ଶୁଣିଲେ ମଧ୍ୟ ସେମାନେ ତରିଯିବେ, ଏଇଭଳି ଭାବରେ କୁହାଯାଇଛି। ହଁ, ତେଣୁ ଏଠି କୁହାଯାଉଛି, ସିଦ୍ଧସ୍ୱାମୀ କହୁଛନ୍ତି ଯେ ଭଗବାନ ସଭୟଂ ସ୍ତ୍ରୀଣାଙ୍ଗୀର ଶ୍ରୁତ୍ୱା ପୁତ୍ରୟୋ, ଏ 17 ନା, ହଁ 17, ସେଠି କହୁଛି ଏବଂ ସଭୟ ଗୁରୁବାଣସୁ ସ୍ତ୍ରୀସୁ ତାସାଂ ଭୟ ନିବୃତ୍ତେ କୃଷ୍ଣ ଶତ୍ରୁ ହନ୍ତୁ ମନଶ୍ଚକ୍ରେ। ଭଗବାନ କାହିଁକି ଚିନ୍ତା କଲେ ତାଙ୍କୁ ହତ୍ୟା କରିବା ପାଇଁ, ନା ଏଇ ସ୍ତ୍ରୀ ଲୋକମାନେ, ମଥୁରାର ସ୍ତ୍ରୀ ଲୋକମାନେ ଯେଉଁ ଭୟ ରହିଛି, ଭୟ ତାଙ୍କର ଭୟ ବଢ଼ିଯାଉଛି, ତେଣୁ ତାଙ୍କୁ ଆଉ ସେ ଭୟ ଦେବା ପାଇଁ ଚାହିଁଲେ ନାହିଁ। ଭଗବାନ ସମସ୍ତଙ୍କୁ ଅଭୟ ସେ ପ୍ରଦାନ କରନ୍ତି, ଅଭୟଂ ସର୍ବଭୂତେ ଏଇଟା କହିଲେ ନା, ଥରେ ଯଦି ଜଣେ ଭଗବାନଙ୍କ ଶରଣରେ ଯିବେ, ପ୍ରଭୁ ମୁଁ ଆପଣଙ୍କର ଶରଣରେ ଗଲି, ମୋତେ ରକ୍ଷା କରନ୍ତୁ, ରାମାୟଣରେ ଆସିବ ସେ କଥା, ଅଭୟଂ ସର୍ବଭୂତେ ଭ୍ୟୋ ଦଦାମ ଏତତ୍ ବ୍ରତ, ଏ ଭଗବାନଙ୍କ ବ୍ରତ, ଆମେ ଭଗବାନଙ୍କ ବ୍ରତ ହେଉଛି, ଯିଏ ଥରେ ଯଦି କହିଦେଲେ ପ୍ରଭୁ ମୁଁ ଆପଣଙ୍କର, ତେଣୁ ତାଙ୍କୁ ସେ ତାଙ୍କ ଶରଣରେ ନେବେ। ଆମର ଷଷ୍ଠ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ନା ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ନାମ ବ୍ୟାହରଣ ବିଷ୍ଣୁ ଯତ୍ତତ୍ ବିଷୟାମତି, ଯେଉଁମାନେ ଭଗବାନଙ୍କର ନାମ ନେଉଛନ୍ତି, ବିଷ୍ଣୁ ଦୂତମାନେ କହୁଛନ୍ତି, ସେତେବେଳେ ଭଗବାନ କ'ଣ ଚିନ୍ତା କରୁଛନ୍ତି ନା, ତତ୍ ବିଷୟାମତି, ଯିଏ ଭଗବାନଙ୍କର ନାମ ନେଉଛନ୍ତି, ଭଗବାନ ତାକୁ ଭାବୁଛନ୍ତି ଇଏ ମୋର ନିଜ ଲୋକ, ମଦିୟୋୟଂ, ଇଏ ମୋର ନିଜ ବ୍ୟକ୍ତି, ମୟା ସର୍ବତ ରକ୍ଷଣୀୟମ୍, ମୋ ଦ୍ୱାରା ଇଏ ପୂର୍ଣ୍ଣ ଭାବରେ ରକ୍ଷିତ ରକ୍ଷା କରାଯିବ, ଭଗବାନ ଚିନ୍ତା କରୁଛନ୍ତି ତାଙ୍କ ବିଷୟରେ, ଯତ୍ତତ୍ ବିଷୟାମତି ବୋଲି କୁହାଯାଇଛି। ତେଣୁ ଆଜି ଯେତେବେଳେ ଗୋପୀମା ମଥୁରାର ନାରୀମାନେ ଏଇଭଳି ଭାବରେ ଭୟରେ ବିକଳ ହେଉଛନ୍ତି, ଭୟାତୁର ହେଇଯାଉଛନ୍ତି, ଆମେ ଯେତେବେଳେ ଆମର ମୋର ମନେ ଅଛି ଛୋଟ ପିଲାଦିନେ ଆମେ ଯେତେବେଳେ ଦେଖୁଥିଲୁ ନାଟକ ଦେଖୁଥିଲୁ, ସେଟା ନାଟ କିନ୍ତୁ ଦେଖୁଥିଲା ବେଳେ ମଧ୍ୟ ମୋତେ ମଧ୍ୟ ବହୁତ ଭୟ ଲାଗୁଥିଲା, କିଏ କାହାକୁ ହତ୍ୟା କରିବ କ'ଣ କରିବ ସେ ଶୁଣିକି, ମୋତେ ମୋର ମନେ ଅଛି। ପରୀକ୍ଷିତ ମହାରାଜ ଦେଖନ୍ତୁ ଭଗବାନଙ୍କ ଲୀଳା, ତଥାପି ସେ ଭୟଭୀତ ହେଇଯାଉଛନ୍ତି। ଯେତେବେଳେ ଭଗବାନଙ୍କର 6 ହେଇଥିଲେ, ପୁତନା ଯେତେବେଳେ ଆସିଥିଲା ତାଙ୍କୁ ହତ୍ୟା କରିବା ପାଇଁ, ସେ ସମୟରେ ପରୀକ୍ଷିତ ମହାରାଜ ମଧ୍ୟ ଭୟଭୀତ ହେଇଗଲେ, ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ଆଶ୍ୱାସନା ଦେଉଛନ୍ତି, ଦେଖ ଯେଉଁଠି ଭଗବାନଙ୍କ କଥା ରହୁଛି, ଯେଉଁଠି ଭଗବାନଙ୍କର ସେବା ଚାଲିଛି, ସେଠି କିଛି ଅସୁବିଧା ହେଇପାରିବ, ଏ ଯେଉଁ କ'ଣ ଭୂତ ପ୍ରେତ ଇତ୍ୟାଦି ପଶିପାରିବେ ନାହିଁ, ଆଉ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ତାଙ୍କ କଥା କ'ଣ କହିବା, କାହିଁକି ପରୀକ୍ଷିତ ମହାରାଜଙ୍କ ଭୟ ଆସିଯାଉଛି ଶୁଣିକିରି। ତେଣୁ ଭଗବାନ ଚିନ୍ତା କରୁଛନ୍ତି ତାଙ୍କର କେମିତି ଭୟକୁ ନିବାରଣ କରିବେ, ସେଥିପାଇଁ ସେ ଚିନ୍ତା କଲେ ଶତ୍ରୁକୁ ବର୍ତ୍ତମାନ ହତ୍ୟା କରିବେ, ଆଉ ଖେଳିବେ ନାହିଁ, ବହୁତ ହେଇଗଲା ଖେଳ, ଆମେ ଖେଳଟା ଆମେ ବର୍ଣ୍ଣନା କରିଦେଇଛୁ ପ୍ରଥମେ ପ୍ରଥମେ, କୃଷ୍ଣ ଚାଣୁର ସମର ଗୁରୁତର ଥର ଥର ଧରା ହୋଇଲା। ଏଇଭଳି ଭାବରେ ଚାଲିଛି, ଗୁରୁତର ଭାବରେ ଖେଳ ଚାଲିଛି, ମାନେ ଯୁଦ୍ଧ ଚାଲିଛି। ତା ଦେହରେ ଏଭଳି ଭାବରେ ଯେତେବେଳେ ମଥୁରାର ସ୍ତ୍ରୀମାନେ ଚିନ୍ତା କରୁଛନ୍ତି, ଭଗବାନ ଚିନ୍ତା କଲେ ଯେ ତାଙ୍କୁ ଆଉ ଦୁଃଖ ଦେବା ନାହିଁ, ତାଙ୍କୁ ଭୟକୁ ନିବାରଣ କରିବା, ତାଙ୍କୁ ହତ୍ୟା କରିବା, ଭଗବାନଙ୍କ ପାଇଁ ହତ୍ୟା ଖେଳ ତାଙ୍କୁ ହତ୍ୟା କରିବା ପାଇଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଏବଂ ଇଦୃଶଂ ପ୍ରକର୍ଷେଣ ପ୍ରେମାର୍ତ୍ତିଆ, ପ୍ରେମରେ ପ୍ରେମ ଭଗବାନ ପ୍ରତି ପ୍ରେମ ରହିଛି, ସେଥିପାଇଁ ଆର୍ତ୍ତି ହେଇଯାଉଛନ୍ତି, ବହୁତ ଦୁଃଖ ହେଇଯାଉଛନ୍ତି। ସଭୟଂ ଭାସମାଣସୁ, ଭୟରେ ସବୁ ସେମାନେ କହୁଥିଲେ ଏଭଳି ଭାବରେ, ଭୟରେ କହୁଥିଲେ, ସେ ଭାସମାଣସୁ ସତୀଷୁ ଇତି ତାଦୃଶ ଭାଷଣ ଭାସମାନ ତାସାମ ଅନିବୃତ୍ତି ପରମ କୃପା ପାତ୍ରତା ଚୋକ୍ତା। ତାଙ୍କର ସେ କଥା ଶେଷ ହେଉନାହିଁ, ତାସାମ ଅନିବୃତ୍ତି ପରମ କୃପା ପାତ୍ରତା, ତେଣୁ ଭଗବାନଙ୍କ କୃପା ଆସିଲା, ତାଙ୍କ ପ୍ରତି ପରମ କୃପା ଆସିଲା। ତେଣୁ ଏଠି ଆମେ ଯେ କହିଲେ ନା ଭଗବାନଙ୍କ ତିନୋଟି ବିଶେଷଣ ଦିଆଯାଇଛି, କାହିଁକି ସନାତନ ଗୋସ୍ୱାମୀ କହନ୍ତି ଯୋଗେଶ୍ୱର, ସେ ହେଉଛନ୍ତି ଯୋଗେଶ୍ୱର, ସର୍ବଜ୍ଞ ଶିରୋମଣି ଇତି, ସର୍ବଜ୍ଞ ଶିରୋମଣି ସେ ଯୋଗେଶ୍ୱର କହିବାର ଉଦ୍ଦେଶ୍ୟ ହେଉଛି। ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ପରୀକ୍ଷିତ ମହାରାଜକୁ, ସେ ହେଉଛନ୍ତି ଯୋଗେଶ୍ୱର, କହିବାର ଉଦ୍ଦେଶ୍ୟ ହେଉଛି ସର୍ବଜ୍ଞ ଶିରୋମଣି, ସେ ସବୁକିଛି ଜାଣନ୍ତି, ସର୍ବଜ୍ଞ ଶିରୋମଣି ଇତି ତାସାଂ ଶୀଘ୍ର ଦୁଷ୍ଟ ବଧେଛାଂ ବୁଦ୍ଧେତି ଭାବ। ତେଣୁକରି ତାଙ୍କର ଏଇ ଭାବନାଟା ଆସିଲା କେମିତି ଶୀଘ୍ର ଆଙ୍କୁ ହତ୍ୟା କରିବା, ସେମାନଙ୍କର ବହୁତ ଭୟ ବଢ଼ିଯାଉଛି, ସେଥିପାଇଁ ଯୋଗେଶ୍ୱର ଶବ୍ଦ ବ୍ୟବହାର କରାଗଲା। ଅଥ ଶତ୍ରୁ ସ୍ୱସ୍ୟ ସତାଂ ତାସାମେବ ବା ଦ୍ୱେଷ୍ଟାରଂ ହନ୍ତୁ ମୈଚ୍ଛତ୍। ଶତ୍ରୁ ଯେଉଁ ଶବ୍ଦ ବ୍ୟବହାର କଲା, ଭଗବାନଙ୍କ କିଏ ଶତ୍ରୁ ଅଛନ୍ତି? ସନାତନ ଗୋସ୍ୱାମୀ କହୁଛନ୍ତି ଶତ୍ରୁ ସ୍ୱସ୍ୟ ସତାଂ ତାସା, ନିଜର ଶତ୍ରୁ ଭଳି ସେ କାର୍ଯ୍ୟ କରୁଛି, ସତାଂ ଭଗବାନଙ୍କ ଶରଣରେ ଯାଉନାହିଁ, ତାସାମ ଏବ ବା ତେଣୁ ବା ଇଏ ମଧ୍ୟ ଯେଉଁମାନେ କ'ଣ ଭକ୍ତଙ୍କର ମଧ୍ୟ ସେ ଶତ୍ରୁ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର ବିରୁଦ୍ଧରେ ସବୁବେଳେ ଲାଗନ୍ତି ଯେଉଁମାନେ ଅସୁରମାନେ, ତେଣୁ ଭଗବାନ ଭକ୍ତଙ୍କର ମଧ୍ୟ ସେମାନେ ଶତ୍ରୁ, ତେଣୁ ତାସାମେବ ବା ଦ୍ୱେଷ୍ଟାରମ୍, ଯେ ସବୁବେଳେ ଭକ୍ତଙ୍କ ବିରୁଦ୍ଧରେ ଦ୍ୱେଷ କରନ୍ତି, ଦ୍ୱେଷ କରନ୍ତି ଦ୍ୱେଷ୍ଟାରମ୍, ତେଣୁ ସେଇ ହିସାବରେ ଶତ୍ରୁ, ଭଗବାନ ଭକ୍ତଙ୍କର ଶତ୍ରୁ ଯେ ଭଗବାନ ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରୁଛନ୍ତି। ଦ୍ୱେଷ୍ଟାରମ୍ ହନ୍ତୁ ମୈଚ୍ଛତ୍, ଭଗବାନ ଇଚ୍ଛା କଲେ ହତ୍ୟା କରିବା ପାଇଁ। ଯତ ହରି, ପୁଣି କୁହାଗଲା ହରି, ଭଗବାନ ହରି ବୋଲି କୁହାଗଲା, ହରି କହିବାର ଉଦ୍ଦେଶ୍ୟ ହେଉଛି ସ୍ୱଭାବତ ସ୍ୱଭାବତ ନିଜ କ'ଣ ସ୍ୱଭାବତ ନିଜ ଜନାର୍ତ୍ତି ହର, ନିଜ ଜନଙ୍କର ଯେଉଁମାନେ ଭଗବାନଙ୍କ ନିଜ ଜନ ଯେଉଁମାନେ ତାଙ୍କର ଆର୍ତ୍ତିକୁ ସେ ହରଣ କରନ୍ତି, ତାଙ୍କ ଦୁଃଖକୁ ସେ ଦୂର କରନ୍ତି। ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଦ୍ଧରିଲ ଆପଣ ଆହେ ନୀଳ। ସେ ମଧ୍ୟ ହରି ଚତ୍ବାରଣ ପ୍ରବଳ ମତ ବାରଣ ମୋ ଆରତ ନଳିନୀ କୁକର ଦଳନ। ହଁ, ତେଣୁ ଇଏ ଭଗବାନ ହରି ରୂପରେ ଆସିଥିଲେ, ଚତୁର୍ଥ ମନୁଙ୍କ ସମୟରେ ଏ ଲୀଳାଟି ଭଗବାନ କରିଥିଲେ, ଗଜ ଉଦ୍ଧାରଣ କରିଥିଲେ, ତେଣୁ ଏଠି ହରି ଶବ୍ଦ ବ୍ୟବହାର କରାଯାଇଛି। ନିଜ ଜନଆର୍ତ୍ତି ହର, ନିଜ ଜନମାନଙ୍କର ଆର୍ତ୍ତିକୁ ସେ ହରଣ କରନ୍ତି, ଦୁଃଖକୁ ହରଣ କରନ୍ତି, ଦୁଃଖ ନାଶନ। ବିଶେଷତଃ ଭଗବାନ କାରଣ୍ୟାତ୍, ପୁଣି ଭଗବାନ ବୋଲି କୁହାଗଲା, ଭଗବାନ କହିବାର ଉଦ୍ଦେଶ୍ୟ ହେଉଛି ଭଗବାନ କାରଣ ଅଶେଷ ଗୁଣ ପ୍ରକଟନ ପର ଅନେକ ଗୁଣ ରହିଛି ଭଗବାନଙ୍କର। ଭଗବାନ ସିଏ ଆଜି ସେ ତାଙ୍କ ସହିତ ଯେଉଁ ଯୁଦ୍ଧ କରୁଛନ୍ତି ବା ଯାହା ସବୁ କ୍ରୀଡ଼ା କରୁଛନ୍ତି, ଇଏ ଆମର ସୌଭାଗ୍ୟ। ଆମେ ସେସବୁ ଆଲୋଚନା କରୁଛେ, ଶ୍ରବଣ କରୁଛେ, ଇଏ ଆମର ସୌଭାଗ୍ୟ। ଅଶେଷ ଗୁଣ ରହିଛି ତାଙ୍କର ପ୍ରକଟନ ପର, ଅଶେଷ ଗୁଣ ସେ ପ୍ରକଟନ କରିବେ। ହେ ଭରତର୍ଷଭ, ଭରତର୍ଷଭ କାହିଁକି କୁହାଗଲା ନା, ଇତି ଚିରଂ ଯୁଦ୍ଧ କ୍ରୀଡ଼ୟା ତତ୍ ବଦ୍ଧ ବିଳମ୍ବ ଦୀନ ଚିତ୍ତଂ ସେ ପରୀକ୍ଷିତ ମାସୁଆ ସହିତି। ପରୀକ୍ଷିତଙ୍କ ମନରେ ଭାବ ହେଉଛି କ'ଣ ନା, ପରୀକ୍ଷିତ ମଧ୍ୟ ବହୁତ ଯୁଦ୍ଧ କରିଛନ୍ତି, ଚିରଂ ଯୁଦ୍ଧ କ୍ରୀଡ଼ୟା, ତେଣୁ ସିଏ ମଧ୍ୟ ବହୁତ ଯୁଦ୍ଧ କରିଛନ୍ତି। ତତ୍ ବଦ୍ଧ ବିଳମ୍ବାତ୍, ତାକୁ ହତ୍ୟା କାହିଁକି କରା ନ ହେଉନାହିଁ ବୋଲିକିରି ଦୀନ ଚିତ୍ତା, ପରୀକ୍ଷିତ ମଧ୍ୟ ଦୀନଚିତ୍ତ ହୋଇଯାଉଛନ୍ତି। ଯେମିତି ମଥୁରାର ନାରୀମାନେ ଯେଉଁଭଳି ଭାବରେ ତାଙ୍କର ଭୟ ହୋଇଯାଉଛି, ସେଇଭଳି ଭାବରେ ଇଏ ମଧ୍ୟ ଦୀନଚିତ୍ତ ହୋଇଯାଉଛନ୍ତି, ତାଙ୍କର ବହୁତ ଆର୍ତି ଆସିଯାଉଛି। ତେଣୁ ତାଙ୍କୁ ଆଶ୍ୱାସ ହେଇଛି, ତାଙ୍କୁ ଆଶ୍ୱାସନ ଦେଉଛନ୍ତି, କିଛି ଚିନ୍ତା କର ନାହିଁ ପରୀକ୍ଷିତ, ବର୍ତ୍ତମାନ ଭଗବାନ ତାଙ୍କୁ ହତ୍ୟା କରି ମନଶ୍ଚକ୍ରେ ଯଥା ଭାରତ ଯୁଦ୍ଧେ। ଭାରତ ଯୁଦ୍ଧ କହିଲେ କେଉଁଟା, ମହାଭାରତ ଯୁଦ୍ଧ ଯେଉଁ ହୋଇଥିଲା, ଭଗବତ ଗୀତା କୁହାହେଇଥିଲା, ସ୍ୱୟଂ ଇଚ୍ଛା ମାତ୍ରେଣ ସର୍ବାନ୍ ନିହନ୍ତମ ଶକ୍ତୋପି, ଇଚ୍ଛା ମାତ୍ରରେ ସମସ୍ତଙ୍କୁ ସର୍ବାନ୍ ନିହନ୍ତମ ଶକ୍ତୋପି, ସମସ୍ତଙ୍କୁ ସେ ହତ୍ୟା କରିପାରିବେ। 18 ଅଖଣ୍ଡ ସୈନ୍ୟ ଯେଉଁ ରହିଥିଲେ ସମସ୍ତଙ୍କୁ ସେ ହତ୍ୟା କରିପାରିଥାନ୍ତି, ତାଙ୍କର ଶକ୍ତି ରହିଛି। ବିବିଧା ଭୂତ ଲୀଳା ଚକ୍ରେ, ବିଭିନ୍ନ ପ୍ରକାର ଲୀଳା କରିଥିଲେ। ଯେତେବେଳେ ଅନ୍ତିମରେ ଯୁଦ୍ଧ ସରିଲା, ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ମହାଭାରତରେ, ଭୀମଙ୍କର ଯେଉଁ ପୁତ୍ର ଥିଲେ ବେଳାଳ ସେନ, ବେଳାଳ ସେନକୁ ପଚାରିଥିଲେ ଭଗବାନ ସବୁ କ'ଣ କଥା ଏସବୁ ହେଉଥିଲା ମହାଭାରତ ଯୁଦ୍ଧ ପୂର୍ବରୁ, କଥା ହେଉଥିଲା ଯେ ମହାଭାରତ ଯୁଦ୍ଧ କେତେ ଦିନ ଅଛି। ଭଗବାନଙ୍କର ପ୍ଲାନିଂ ରହିଛି 18 ଦିନ ଚାଲିବ, କାହିଁକି ଭଗବାନ ପ୍ଲାନିଂ କରିଥିଲେ ସେ ଭଗବାନ ଜାଣନ୍ତି। 10 ଦିନ ରହିବେ ଭୀଷ୍ମ, ରହିବେ କ'ଣ ତାଙ୍କର ଆଙ୍କର ଗୋଟିଏ ଜଣେ ରହିଲେ ସେନାପତି ଧୃଷ୍ଟଦ୍ରୋଣ, କିନ୍ତୁ ତାଙ୍କର ପରିବର୍ତ୍ତିତ ହେବ। 10 ଦିନ ରହିଲେ ଭୀଷ୍ମ, 5 ଦିନ ରହିଲେ ଦ୍ରୋଣ, 2 ଦିନ ରହିଲେ କର୍ଣ୍ଣ, 1 ଦିନ ରହିଲେ ଶଲ୍ୟ। 18 ଦିନ ଭଗବାନ ବ୍ୟବସ୍ଥା କରିଦେଇଛନ୍ତି, କ'ଣ କ'ଣ ତାଙ୍କର ଥିବ, କେଉଁ ଜନ୍ମ ପୂର୍ବରୁ କ'ଣ ସବୁ ଥିବ, ହଜାର ହଜାର ବର୍ଷର କଥା, ଜନ୍ମର କଥା ଭଗବାନ ସବୁ ଇଏ ସବୁ ଆଡ଼ଜଷ୍ଟ କରିବେ ସେସବୁ ତାଙ୍କ ପ୍ଲାନ୍ରେ। ତାଙ୍କର ଯେଉଁ ରହିଛି କ'ଣ ମାଷ୍ଟର ପ୍ଲାନ୍ ଭଗବାନଙ୍କର। ତେଣୁ ଏ ଯେଉଁ ବେଳାଳ ସେନ କହିଲେ, ଏ ମୁଁ ତ 1 ଦିନରେ ସମସ୍ତଙ୍କୁ ମାରିଦେବି ଆଉ, ଗୋଟେ ସର ମାରିଲେ ଯେ ସର ସମସ୍ତଙ୍କର ମଥାରେ ଗୋଟେ ଟୀକା ଦେଇଦେଇ ପଳେଇ ଆସିଲା, ଆସି ଭଗବାନ ପାଦ ପଦ୍ମରେ ରହିଲା ସେ ସର। ତେଣୁ ଭଗବାନ ତାର ମସ୍ତକୁ କାଟିଦେଲେ, ଏବଂ ସିଏ ରହି ଦେଖୁଥିଲା ମହାଭାରତ ଯୁଦ୍ଧ। 18 ଦିନ ଯାକ ଯୁଦ୍ଧ ସେ ଦେଖିଛି। ଯୁଦ୍ଧ ଶେଷ ହେଲା ପରେ ଯେତେବେଳେ ପଚରାଗଲା କିଏ କାହାକୁ ମାରିଲା କ'ଣ କଲା ଏସବୁ କୁହାଗଲା, ସେତେବେଳେ ସେ କହିଲା କେହି କାହାକୁ ମାରିନାହାନ୍ତି, ମୁଁ ଦେଖିଲି ସେ ଚକ୍ରଟି ଆସି ସମସ୍ତଙ୍କୁ କାଟିଦେଇ ଯାଉଛି। ତେଣୁ କୁହାଯାଏ ଭୀମ ସେଥିରେ କ୍ରୋଧ ପ୍ରକାଶ କରି ତାକୁ ଗୋଟେ ଚାପୁଡ଼ା ମାରିଲେ ତାର ସେଇଠି ମୃତ୍ୟୁ ହେଲା, ଏଇଭଳି ଭାବରେ କଥା ଅଛି। ତେଣୁ ଆମର ଗୋଟେ ରହିଛି ସାଉଥରେ ଗୋଟେ ରହିଛି କଥା, ତାଙ୍କର ଏଇଭଳି ଭାବରେ କରନ୍ତି, ମୁଁ ଦେଖୁଥିଲି ସାଉଥରେ ତାଙ୍କର ସବୁ ରହିଛନ୍ତି, ତାଙ୍କର ସବୁ ପଣ୍ଡିତମାନେ ଆସିବେ, ହେଲା ପଣ୍ଡିତମାନେ ଆସିବେ, ତାଙ୍କୁ କିଏ କ'ଣ ସବୁ ପ୍ରଶ୍ନ ପଚାରିବ, କିଏ ଗୋଟେ ପ୍ରଶ୍ନ, ସିଏ ଗୋଟେ ପ୍ରଶ୍ନ, ସିଏ ଗୋଟେ ସବୁ ପ୍ରଶ୍ନ ପଚାରିବେ। ତା ଦେହରେ ଜଣେ ବଜାଉଥିବେ କ'ଣ ଘଣ୍ଟା ବଜାଉଥିବେ, ଡାଉଁ ଡାଉଁ କରୁଥିବେ, ମାନେ ସବୁ ଡିଷ୍ଟର୍ବାନ୍ସ, ଡିଷ୍ଟର୍ବାନ୍ସ ଭିତରେ ସିଏ ତାର ସବୁ ଉତ୍ତର ଦେବେ, ଇନସ୍ପାଇଟ୍ ଅଫ୍ ସେସବୁ ଅସୁବିଧା ସତ୍ତ୍ୱେ, ଡିଷ୍ଟର୍ବାନ୍ସ ସତ୍ତ୍ୱେ ଯିଏ ଯାହା କହିବେ ସେ ତାକୁ ଉତ୍ତର ଦେବେ, ଶାସ୍ତ୍ରରୁ ଆଣିକି ଉଦ୍ଧାର ଦେବେ। ତେଣୁ ସେଇଭଳି ଭାବରେ ମୋତେ ମଧ୍ୟ ସେ ମଶାମାନେ ସବୁ ଡିଷ୍ଟର୍ବ କରୁଛନ୍ତି, କାମୁଡ଼ୁଛନ୍ତି ଖାଲି, କିନ୍ତୁ ତଥାପି ଆମେ ଭାଗ କଥା କହିବୁ। ତେଣୁ ଏଠି ଯେଉଁ ସ୍ୱୟଂ ଇଚ୍ଛା ମାତ୍ରେଣ ସର୍ବାନ୍ ନିହନ୍ତ ଶକ୍ତ ବି ବିବିଧା ଭୂତ ଲୀଳା ଚକ୍ରେ ତତ୍ବତ୍ ଭରତବଂଶ ଶ୍ରେଷ୍ଠତ୍ୱାତ୍ ଭବତା ଜ୍ଞାୟତ, ତମେ ଜାଣିଛ ଭରତବଂଶରେ ତମେ ଆସିଛ, ତମେ ଏସବୁ କଥା ଜାଣିଛ, ଏବଂ ତଥା ଇଦମ୍ ଅପି ଇତି ବିଭାବ୍ୟ ସ୍ୱସ୍ଥ ଭବତି, ତେଣୁ ତମେ ଆଶ୍ୱସ୍ତ ହୁଅ, ଭଗବାନ ସେ ଲୀଳା କରୁଛନ୍ତି, ତେଣୁ ଏଇଭଳି ଭାବରେ ତାଙ୍କୁ ଆଶ୍ୱାସନ ଦେଉଛନ୍ତି। ତାପରେ ଅଠର ନମ୍ବର ଶ୍ଳୋକରେ କୁହାଯାଉଛି, ସଭ୍ୟା ସ୍ତ୍ରୀ ଗିରହ ଶ୍ରୁତ୍ୱା ପୁତ୍ର ସ୍ନେହ ସୁଚାତୁରୋ ପିତରାବନ୍ୱପେତଂ ପୁତ୍ରୟୋରବୁଧୋ ବଳମ୍। ସେଠି ସଭୟା ସ୍ତ୍ରୀ ଗିରହ ଶ୍ରୁତ୍ୱା, ଏଇ ଯେଉଁ ସ୍ତ୍ରୀ ଲୋକମାନେ କହୁଛନ୍ତି ତାଙ୍କ ଭୟରେ ଏଇ ଯେଉଁ କଥା କହୁଛନ୍ତି, ଏଠି ପୁତ୍ର ସ୍ନେହ ସୁଚାତୁରୁ, ପୁତ୍ର ସ୍ନେହରେ ସୁଚାତୁରୁ କହିଲେ ଶୋକ, ଶୋକ ସୂଚନା ଆସୁଛି, ଆତୁର ହୋଇଯାଉଛନ୍ତି। ପିତରୌ ତାଙ୍କର ମାତା ପିତା ଦେବକୀ ଏବଂ ବସୁଦେବ, ଦେବକୀ ଏବଂ ବସୁଦେବ ଯଦିଓ ସେ ବନ୍ଦୀ ରହିଛନ୍ତି କିନ୍ତୁ ତାଙ୍କୁ ଦିଆଯାଇଥିଲା, ସେଇ ବନ୍ଦୀରେ ରହିକି ମଧ୍ୟ ସେ ଷ୍ଟାଡ଼ିୟମ୍ ପାଖରେ ରହିଥିଲେ, ସେ ପାଖରେ ଶୁଣୁଥିଲେ, ସିଏ ମଧ୍ୟ ସେ ଡାଇରେକ୍ଟ ଦେଖିପାରୁନଥିଲେ କିନ୍ତୁ ଶୁଣୁଥିଲେ, ଏ କଥା ସେ ଶୁଣିପାରୁଥିଲେ। ତେଣୁ ଏଇଟାକୁ ପିତରା ବର୍ଣ୍ଣପେୟତାମ, ପିତରୌ ଅନ୍ନପେୟତାମ, ଅନ୍ନପେୟତାମ କହିଲେ ବହୁତ ଅନୁତାପ କରୁଥିଲେ, ଯେ ପୁତ୍ରୟୋ ଅବୁଧୌ ବଳମ୍, ଜାଣିପାରିଲେ ନାହିଁ ଇଏ ତାଙ୍କର ପୁତ୍ର ଯେଉଁ ରହିଛନ୍ତି କୃଷ୍ଣ ଏବଂ ବଳରାମ, ଇଏ ତାଙ୍କର କେତେ ବଳ ରହିଛି, ଅବୁଧୌ ବଳମ୍, ତାଙ୍କର ଶକ୍ତି ବିଷୟରେ ସେ ଜାଣିପାରୁନଥିଲେ। ପୁତ୍ର ଅବୁଧୌ ବଳମ୍, ତେଣୁ ଏଠି କୁହାଯାଉଛି ସ୍ୱାଭାବିକ ଭାବରେ କୃଷ୍ଣଙ୍କର ପିତାମାତା ଏହି ପରିସ୍ଥିତିରେ ଏହିପରି ଅନୁଶୋଚନା କରୁଥିଲେ, ଆମେ କାହିଁକି ଆମର ଦୁଇ ପୁତ୍ରଙ୍କୁ ଗୃହରେ ରଖିଲୁ ନାହିଁ, କାହିଁକି ଆମେ ସେମାନଙ୍କୁ ଏହି ଅନୈତିକ ପ୍ରଦର୍ଶନରେ ଅଂଶ ନେବାକୁ ଦେଲୁ, ତେଣୁ ତାଙ୍କର ମନରେ ଏହିଭଳି ଭାବରେ ଚିନ୍ତା ଆସୁଥିଲା। ତାପର ଶ୍ଳୋକ କୁହାଯାଉଛି ଉଣେଇଶ ଶ୍ଳୋକରେ, ତେଇଶ ତେଇ ନିଯୁଦ୍ଧ ବିଧି ବିଧିଭୀର ବିବିଧେଇ ଅଚ୍ୟୁତ ଅଚ୍ୟୁତେତରୌ ଯୁଯୁଧାତେ ଯଥାନ୍ୟୋନ୍ୟଂ ତଥୈବ ବଳମୁଷ୍ଟିକୌ। ଏଇଭଳି ଭାବରେ ତେଇ ତେଇ ଏ ସମସ୍ତ ଯେଉଁ ମଲ୍ଲଯୁଦ୍ଧ ସବୁ ରହିଥିଲେ ବିଧିଭି, ସେମାନେ ବହୁତ କୌଶଳ ମାଧ୍ୟମରେ ବିବିଧେଇ ବିଭିନ୍ନ ପ୍ରକାର କୌଶଳ ଦେଇ ଅଚ୍ୟୁତ ଇତରେଇ ଭଗବାନ ଅଚ୍ୟୁତ ଏବଂ ତାଙ୍କର ପ୍ରତିପକ୍ଷ ଯୁଯୁଧାତେ ଯୁଦ୍ଧ କଲେ। ଆମେ ସବୁ ଆଲୋଚନା କରୁଥିଲେ କେମିତି ନୂଆ ନୂଆ ଷ୍ଟାଇଲରେ ସବୁ ଯୁଦ୍ଧ କରୁଥିଲେ, କ'ଣ ଏ ଆଙ୍ଗୁଠିକି ଟେକିକି ରଖିକିରି ସବୁ ଯୁଦ୍ଧ, ଏସବୁ ସବୁ ରହିଛି, ବହୁତ କଷ୍ଟ ଟେକ୍ନିକ୍ ସବୁ ଆପ୍ଲାଏ କରିଥିଲେ। ତେଣୁ ଏହିଭଳି ଭାବରେ ଅନ୍ୟନ୍ୟ ପରସ୍ପର ଭିତରେ ଯେଉଁ ଯୁଦ୍ଧ ଚାଲିଛି, ତଥାଏବ ବଳମୁଷ୍ଟିକୁ ଚାଣୁର କୃଷ୍ଣଙ୍କର ମଲ୍ଲଯୁଦ୍ଧ ଚାଲିଛି ଏବଂ ବଳ ବା ବଳ ବଳରାମ ଏବଂ ମୁଷ୍ଟିକର ମଧ୍ୟ ଚାଲିଛି, ମଲ୍ଲଯୁଦ୍ଧ ଚାଲିଛି। ତେଣୁ ଏଠି ସିଦ୍ଧସ୍ୱାମୀ ଉଣେଇଶରେ କହୁଛନ୍ତି, ସ୍ନେହେନ ସଭୟା ସ୍ତ୍ରୀନାଂ ଗିର ଶୁତ୍ୱା ପୁତ୍ରୟୋ ସ୍ନେହେନ ଯାହା ସୁକ୍ତୟା ଆତୁରୌ, ଆତୁର ହେଇକି ବିହୋଳ ହେଇକିରି ପୁତ୍ରୟୋ ବଳ ବଳ ଅଜାଣତ, ପୁତ୍ରମାନଙ୍କର ବଳ ବିଷୟରେ ସେ ଜାଣିନାହାନ୍ତି, ପିତରାଉ ଅନୁତାପଂ ପ୍ରାପ୍ତ ଭିତ୍ତି, ପିତା ବା ନନ୍ଦ ମହାରାଜ ମଧ୍ୟ ସେଠି ରହିଛନ୍ତି, ଏଣେ ବସୁଦେବ ମଧ୍ୟ ଶୁଣୁଛନ୍ତି କଥା, ତେଣୁ ତାଙ୍କର ଅନୁତାପ ହେଉଛି। ବେଶୀ ଭାବରେ ନନ୍ଦ ମହାରାଜ ଭାବୁଥିବେ କାହିଁକି ମୁଁ ତାଙ୍କୁ ଆଣିଲି ଏଠିକି, ତାଙ୍କ ଘରେ ରଖିଥିଲେ ହେଇଥାନ୍ତା, ନ ଆଣିଥିଲେ ଅକ୍ରୁଡ଼ ଯେଉଁ କହିଲେ ମୁଁ ତାଙ୍କୁ ଆଣିଲି ଆଣିକି ଆସିଲି, ନ ଆଣିଥିଲେ ଭଲ ହେଇଥାନ୍ତା। ନନ୍ଦ ମହାରାଜ ମଧ୍ୟ ଚିନ୍ତା, ଉପାନନ୍ଦ ଇତ୍ୟାଦି ସମସ୍ତେ ରହିଛନ୍ତି ସେଠି, ସେମାନେ ମଧ୍ୟ ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ପୁନଃ ଯୁଦ୍ଧ ବର୍ଣ୍ଣନମ ଅବତାର ଇତି, ଯୁଦ୍ଧ ଚାଲିଛି ନା, ତେଣୁ ଆଜି ଯୁଦ୍ଧ ବର୍ଣ୍ଣନା ଆମେ ଟିକେ କରିବା, ଯୁଦ୍ଧ ଚାଲିଛି, କୃଷ୍ଣ ଚାଣର ସମର ଗୁରୁତର ଥର ଥର ଧରା ହୋଇଲା, ସେ ଚାଲୁଛି, ଭୀଷଣ ଯୁଦ୍ଧ ହେଉଛି। ଏଠି କୁହାଗଲା ଭଗବାନ କହିଲେ ଯେ ବିବିଧେଇ ଅଚ୍ୟୁତେତରୁ ଯୁଯୁଧା ଯଥା ନିୟ ତଥୈବ ବଳମୁଷ୍ଟିକୁ, କେଶବ ଶବ୍ଦେନ କେଶୀବଦ୍ଧକୃତ କୌତୁକ, ଏଠି କ'ଣ କେଶବ ତ ନାହିଁ, କାହିଁକି କହିଲେ ସନାତନ ଗୋସ୍ୱାମୀ ଏଭଳି ଭାବରେ, ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି, ଯାହା ହଉ ତାପରେ 20 ନମ୍ବର ଶ୍ଳୋକରେ କୁହାଯାଉଛି, ଭାଗବତ ଗାତ୍ର ନିଷ୍ପାତେଇ ବ୍ରଜ ନିଷ୍ପେଷନେଷ୍ଠୁରେଇ ଚାଣୁରୋ ଭଜ୍ୟମାନାଙ୍ଗୋ ମୁହୁ ଗ୍ଲାନିମ ବାପ। ଭାଗବତ ଗାତ୍ର ନିଷ୍ପାତେଇ, ଭଗବାନଙ୍କର ଯେଉଁ ଅଙ୍ଗରେ ଯେଉଁ ସେ ଆଘାତ ଦେଉଥିଲା, ବଜ୍ର ବଜ୍ର ନିଷ୍ପେଷ ନିଷ୍ଠୁରେଇ କଠୋର ଭାବରେ ଚାଣୁର ଭଗବାନଙ୍କୁ ଏଇଭଳି ଭାବରେ ଆଘାତ କରୁଥିଲା। ଭଜ୍ୟମାନ ଚୂର୍ଣ୍ଣ ହୋଇ ଅଙ୍ଗ ତାଙ୍କର, ଇଏ ଭଗବାନଙ୍କର ଅଙ୍ଗ କ'ଣ ହେବ ଆମେ କୁହାଯିବ ପରେ କୁହାଯିବ, କିନ୍ତୁ ଇଏ ଯେଉଁ ଭଗବାନ ଯେଉଁ ମୁଷ୍ଟି ମାରୁଥିଲେ ଚାଣୁରକୁ, ଚାଣୁର ଅଙ୍ଗ ସବୁ ଭଙ୍ଗ ହୋଇଯାଉଥିଲା, ଚୂର୍ଣ୍ଣ ହୋଇଯାଉଥିଲା। ମୁହୁ କ୍ରମଶଃ ଅଧିକତର ଗ୍ଲାନି ଅବାପହ, ତେଣୁ ତାର ମଧ୍ୟ ଗ୍ଲାନି ଆସିଗଲାଣି ଚାଣୁରର। ଆମେ ଯେଉଁ କହିଲେ ନା, କାହିଁକି ମୁଁ ଆସିଲି, କାହିଁକି କ୍ୱାଲିଟି ରାଜନ ବଚନ ଏ ବର୍ତ୍ତମାନ ଚିନ୍ତା କରୁଛନ୍ତି, କାହିଁକି ମୁଁ ସେ ରାଜାକୁ ବଚନ ଦେଲି, ଆଉ ଏବେ ଯଦି ତ ଯଦି ଓହରି ଯିବି ତାହେଲେ ସମସ୍ତେ ମୋତେ ନିନ୍ଦା କରିବେ, ଏଠି ମୃତ୍ୟୁ ହେଲେ ମଧ୍ୟ ମୁଁ ଏଠି ସ୍ୱର୍ଗରେ ଯାଇ ବସିବି, ଏସବୁ ଚିନ୍ତା କରୁଛି ବର୍ତ୍ତମାନ ଚାଣୁର। ମୁଷ୍ଟିକ ମଧ୍ୟ ସେଇଭଳି ଭାବରେ ଚିନ୍ତା କରୁଛି। ଏଠି ଭାବାର୍ଥରେ କୁହାଯାଉଛି, ଚାଣୁରର କହୁଣୀ ବାହୁଦ୍ୱୟ ଜାନୁଦ୍ୱୟ ଏବଂ ଅନ୍ୟାନ୍ୟ ସମସ୍ତ ଅଙ୍ଗ ଦୁର୍ବଳ ହୋଇପଡ଼ିଲା। ଭଗବାନଙ୍କର କାହିଁକି ଦୁର୍ବଳ ହେବ, ଭଗବାନ ହେଉଛନ୍ତି ବଳବାନ, ସିଏ ଭଗବାନ ଠାରୁ ସମୟ ବଳଂ ବଳବତାଂ ଚାହମ୍, ଯେତେ ଏ ଯେଉଁ ଚାଣୁର ଯେଉଁ ବଳ ଭଗବାନ ଦେଇଛନ୍ତି, ମୁଷ୍ଟିକର ଯେଉଁ ବଳ ସେ ଭଗବାନ ଦେଇଛନ୍ତି, ଯେତେ ବଡ଼ ବଡ଼ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ସବୁ ବଳ ସେଇ ଭଗବାନ ଠାରୁ ଆସିଛି। ତେଣୁ ସନାତନ ଗୋସ୍ୱାମୀ ଭଗବତ ଶବ୍ଦ ନ, ଏଠି ଭଗବାନ ଶବ୍ଦ ବ୍ୟବହାର କରାଯାଇଛି, ଭଗବତ ଗାତ୍ର ନିଷ୍ପାତେଇ, ଭଗବାନଙ୍କ ଦ୍ୱାରା ସେ ଯେଉଁ ମୁଷ୍ଟି ଆଘାତରେ ତାଙ୍କର ସବୁ ଦୁର୍ବଳ ହୋଇଯାଉଛି। ନଳିନ ଦଳା ଦପି ସହଜ ସୁକୋମଳାନାଂ ଶ୍ରୀମଦ ଅଙ୍ଗାନାଂ କ୍ୱଚିତ ବଜ୍ରସାର ଦପି କାଠିନ୍ୟ ଐଶ୍ୱର୍ଯ୍ୟ ବିଶେଷାତ୍ ବୋଧ୍ୟତେ। ଭଗବାନଙ୍କର ଅଙ୍ଗ ନଳିନ ଦଳା ଦପି ସହଜ ସୁକୋମଳାନାଂ ଶ୍ରୀମଦ ଅଙ୍ଗାନାଂ, ଭଗବାନଙ୍କର ଅଙ୍ଗ ଫୁଲ ଭଳି କୋମଳ, ପଦ୍ମ ଫୁଲ ଭଳି କୋମଳ ରହିଛି, କିନ୍ତୁ କ୍ୱଚିତ ବଜ୍ରସାର ଦେବୀ କାଠିନ୍ୟ, କିନ୍ତୁ ସେଇ ସେଇଥିରେ ଯେତେବେଳେ ସେ ଆଘାତ କରୁଛନ୍ତି ଚାଣୁର ମୁଷ୍ଟିକ ଏମାନଙ୍କୁ ଲାଗୁଛି କିଭଳି ଯେ ବଜ୍ର ମୋତେ ବଜ୍ରପାତ ହେଉଛି ମୋ ଉପରେ କଠିନ, ଐଶ୍ୱର୍ଯ୍ୟ ବିଶେଷାତ୍ ଭଗବାନଙ୍କର ଐଶ୍ୱର୍ଯ୍ୟ ଏଇଭଳି ଭାବରେ ଫୁଲ ଭଳି କୋମଳ କିନ୍ତୁ ବଜ୍ର ଭଳି କଠିନ ହେଇପାରିବେ ସିଏ, ସେଥିପାଇଁ ହ ଶବ୍ଦ କୁହାଯାଇଛି। ଅଭାପ ହ, ଅଭାପ ହ ଶବ୍ଦ ବ୍ୟବହାର କହିବାର ଉଦ୍ଦେଶ୍ୟ ହେଉଛି ସୁଖଦେବ ଗୋସ୍ୱାମୀ ଆନନ୍ଦିତ ହେଉଛନ୍ତି, ତା ଚାଣୁର ମୁଷ୍ଟିକ ଏମାନେ ସବୁ ଯେଉଁ କ୍ଷୀଣ ହୋଇଯାଉଛନ୍ତି ସେଥିରେ ସୁଖଦେବ ଗୋସ୍ୱାମୀ ମଧ୍ୟ ଆନନ୍ଦ ନେଉଛନ୍ତି କଥା କହିବାରେ। ତେଣୁ 21 ନମ୍ବର ଶ୍ଳୋକରେ କୁହାଯାଉଛି ଯେ ସେନ ସେନ ବେଗ ଉତ୍ପତ୍ତି ମୁଷ୍ଟି କୃତ୍ୟ କରାଉ ଭୁ, ସେ ଚାଲିଛି ନା ଯୁଦ୍ଧ ଚାଲିଛି ନା, ତେଣୁ ସେ କ'ଣ କଲା, ଚାଣୁର କଥା ପଡ଼ିଛି, ଚାଣୁର କ'ଣ କଲା, ସେନ ବେଗ ଉତ୍ପତ୍ତି ଗୋଟେ ଲାଷ୍ଟ ଆଟେମ୍ପ୍ଟ ନେବା ପାଇଁ ଭାବିଲା, ଲାଷ୍ଟ ଆଟେମ୍ପ୍ଟ କହିଲା ଏଇଥିରେ ହତ୍ୟା କରିଦେବି, ଏତେ ଯୁଦ୍ଧ ହେଲାଣି ସବୁ ହେଲାଣି କିନ୍ତୁ ତଥାପି ତା'ର ବୁଦ୍ଧି ପଶୁ ନାହିଁ, ତଥାପି ସେ ଚିନ୍ତା କରୁଛି ମାରିବି ହତ୍ୟା କରିବି, ଗୋଟେ ଗୋଟେ ଲେଟେଷ୍ଟ ଷ୍ଟାଇଲ ସେନ ବେଗ, ସେନ ବେଗ କହିଲେ ଯେମିତି ବାଜପକ୍ଷୀ, ବାଜପକ୍ଷୀ ବେଗରେ ମାନେ ଗତିରେ ଖୁବ୍ ଜୋରରେ ଆସିକରି ଉତ୍ପତ୍ତି ତାଙ୍କ ଉପରେ ପତିତ ହେଲା, ଯେମିତି ଗୋଟେ ସେଇଭଳି ଭାବରେ ସେ ଡେଇଁକିରି ଗୋଟେ ମୁଷ୍ଟି ମାରିବା ପାଇଁ ଚିନ୍ତା କରୁଛି, ମୁଷ୍ଟି ହାତ ଦୁଇଟାକୁ ବନ୍ଦ କରିକିରି କୃତ୍ୟ କରଉ ଦୁଇ ହାତକୁ ବନ୍ଦ କରି ଉଭୟ ଉଭୟ ହାତ ଭଗବନ୍ତମ୍ ଭଗବାନଙ୍କୁ ସେ ହତ୍ୟା କରିବା ପାଇଁ ଚିନ୍ତା କରୁଛି, ବାସୁଦେବମ୍ କୃଷ୍ଣଙ୍କୁ କ୍ରୋଧ ବହୁତ କ୍ରୋଧରେ ବକ୍ଷ ତାଙ୍କ ବକ୍ଷ ଉପରେ ଅବାଧତ ଆଘାତ କଲା, ବକ୍ଷରେ ଗୋଟେ ଦେଇକିରି ଗୋଟେ ଜୋରରେ ଯେମିତି କେହି ଜାଣିପାରିଲେନି କିଏ କୁଆଡ଼େ ଗଲା, ଚାଣୁରୁ କୁଆଡ଼େ ଗଲା କେହି ଦେଖିପାରିଲେ ନାହିଁ, ଏତେ ଉଚ୍ଚାକୁ ପଳେଇ ଯାଇଛି, ବାଜପକ୍ଷୀ ଶବ୍ଦ ବ୍ୟବହାର କରାଯାଇଛି, ସେନ ବେଗ
ବହୁତ ଉଚ୍ଚାକୁ ପଡ଼େ, ସମସ୍ତେ ଦେଖୁଛନ୍ତି ଯୁଦ୍ଧ ହେଉଛି, ସେ କୁଆଡ଼େ ପଡ଼େ ଦେଖିଲା ବେଳକୁ ଆସିକିରି ଗୋଟେ ଦୁଇ ହାତ ଭିଡ଼ିକିରି ଏକାଥରେ ଗୋଟେ ଜୋରେ ତାଙ୍କର ବକ୍ଷ ଦେଶରେ ଆଘାତ କଲା। ଭଗବାନ କୁହାଯାଉଛି ଭଗବନ୍ତମ୍ ବାସୁଦେବମ୍, ଭଗବାନ ବାସୁଦେବ, ବାସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦମ କୃଷ୍ଣଂ ଜଗଦ୍ଗୁରୁମ। ବସୁଦେବ ସୁତ କଂସ ଚାଣୁର ମର୍ଦ୍ଦନ, କଂସ ଚାଣୁରକୁ ଭଗବାନ ମର୍ଦ୍ଦନ କରିବେ। ଦେବକୀ ପରମାନନ୍ଦମ, ଦେବକୀ ଆନନ୍ଦିତ ହେଉଛନ୍ତି। ଶ୍ରୀକୃଷ୍ଣଂ ବନ୍ଦେ ଜଗଦ୍ଗୁରୁମ୍, ତେଣୁ ଭଗବନ୍ତମ୍ ବାସୁଦେବମ୍। ଏଠି କୁହାଯାଉଛି ଅବାଧତ କହିଲେ ଅତାଡ଼ୟତ, ବହୁତ ଜୋରରେ ଅବାଧତ, ଜୋରରେ ଚିନ୍ତା କଲେ ଏଇଥିରେ ହତ୍ୟା କରିଦେବି ଭାବୁଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ସେନ ବେଗ ଇତି ସର୍ବଜନ ଅଲକ୍ଷିତତ୍ୱଂ ବଦୟତି। ସମସ୍ତେ ଦେଖିପାରିଲେନି କୁଆଡ଼େ ଗଲା ଚାଣୁରୁ, କୁଆଡ଼େ ଗଲା, କୁଆଡ଼େ ଗଲା, ପଳିଗଲା ନା କ'ଣ ହେଲା ଦେଖିଲା। ସିଏ ଯାଇକି ଉପରକୁ ଉଡ଼ି ଯାଇକି ଉଠେଇକିରି ଜୋରେ ଗୋଟେ ତାଙ୍କୁ ଦୁଇ ହାତ ଭିଡ଼ିକିରି ବାହାର କଲା ଭଗବାନ ବକ୍ଷ ଦେଶରେ। ସେ ଭାବିଲା ଏଇଥିରେ ତାକୁ ହତ୍ୟା କରିଦେବି, ଚିନ୍ତା କରୁଛି ଚାଣୁର। କିନ୍ତୁ କ'ଣ ହେଲା, 22-23 ଶ୍ଳୋକରେ କୁହାଯାଉଛି ନା ଚଳ ତତ୍ ପ୍ରହାରେଣ, ନା ଚଳ ତତ୍ ପ୍ରହାରେଣ ମାଲା ହତ ଇବ ଦୀପ, ମାଲା ହତ ଇବ ଦୀପ, ବାହୁଆ ନିଗୃହ୍ୟ ଚାଣୁରଂ ବହୁଶୋ ବ୍ରାହ୍ମଣ ହରି, ବହୁଶୋ ବ୍ରାହ୍ମଣ ଭଗବାନ ନା ଚଳ ତତ୍ ପ୍ରହାରେଣ, ଏତେ ଜୋରରେ ମାରିଲା ଭଗବାନ ଟିକିଏ ମଧ୍ୟ ଘୁଞ୍ଚି ନାହାନ୍ତି। ଗୋଟିଏ ନା ଚଳତ୍, ଗୋଟିଏ ମଧ୍ୟ ପାଦ ଏପଟ ସେପଟ ହେଇନାହାନ୍ତି, ହଲି ନାହାନ୍ତି, ଯେମିତି ଥିଲେ ସେମିତି ଥିଲେ। ପାଦ କଥା ଛାଡ଼ନ୍ତୁ, ଶରୀର ପୂର୍ଣ୍ଣ ସମସ୍ତ ସମଗ୍ର ଶରୀର ବି ଟିକିଏ ହଲଚଲ ହେଇନାହିଁ। କେମିତି ହେଲା ନାହିଁ ନା, ତୋ ପ୍ରାଣ ଏତେ ବଡ଼ ପ୍ରହାର ଦେଲା ଦେଇକିରି ଆସିକିରି ଗୋଟେ ବାଦ ପକ୍ଷୀ ଭଳି ଇଏ କଲା ନା କ'ଣ ନା, ମାଳା ହାତ ଇବ ଦୀପ, ଯେମିତି ମାଳାରେ ଗୋଟେ ଦୀପ ବା ହାତୀକୁ ଯଦି ଜଣେ ପ୍ରହାର କରିବ ସେ ହାତୀର କ'ଣ ହବ, ମାଳା ହାତ ଇବ ଦୀପ। ବାହୁଆ ନିଗୃହ ଚାଣୁର, ଭଗବାନ କ'ଣ କଲେ ତାର ଯେଉଁ ବାହୁକୁ ଧରିଦେଲେ, ଚାଣୁର ବାହୁକୁ ଧରିଦେଲେ, ବହୁଶ ଭ୍ରାମୟନ ହରି, ଭଗବାନ ସେ ହାତକୁ ଧରିଦେଇକିରି ତାକୁ ବହୁତ ଜୋରରେ ବୁଲେଇଲେ। ବହୁଶ ଭ୍ରାମୟନ ହରି, ହରି ଶବ୍ଦ ବ୍ୟବହାର କରାଗଲା, ବହୁଶ ଭ୍ରାମୟନ ହରି। ଏ ଦୁଇଟାକ ମିଶିକିରି ଅଛି, ତେଣୁ ଆମେ ସରିସାରିଲା ପରେ ଲାଷ୍ଟକୁ ତା କହିବା ତାର ଟୀକା। ତେଣୁ ଏଇଭଳିଆ ବହୁଶ ବହୁତ ବୁଲେଇଲେ, ବହୁଶ ବୁଲେଇଲେ, ତେଣୁ ବୁଲେଇ ସାରିକି ଭୂପୃଷ୍ଠେ ପୃଥେୟା ମାସ, ବୁଲେଇ ବୁଲେଇ ବୁଲେଇଲା ବେଳେ ତାର ପ୍ରାଣ ଚାଲିଗଲା, ବୁଲେଇଲା ବେଳେ ତାର ପ୍ରାଣ ଚାଲିଗଲା। ତେଣୁ ଭୂପୃଷ୍ଠ ସେ ଯେଉଁଠି ରଙ୍ଗମଞ୍ଚ ସେଠି ପକେଇ ନାହାନ୍ତି, ଦୂରରେ ପକେଇଲେ ଭୂପୃଷ୍ଠେ ପୃଥେୟା ମାସ ପକେଇଦେଲେ, ତରସା କ୍ଷୀଣ ଜୀବିତମ, ଏତେ ଜୋରରେ ପକେଇଲେ ତାର ଜୀବନ ଚାଲିଗଲା କ୍ଷୀଣ ଜୀବିତମ। ବିଶ୍ରସ୍ତା କଳ୍ପ କେଶ ଶ୍ରଗ, ତାର ଯେଉଁ କେଶ ସବୁ ରହିଥିଲା ସବୁ ବିଶ୍ର ମାନେ କ'ଣ ଏପଟ ସେପଟ ହେଇଗଲା, ସ୍କଳିତ ହେଇଗଲା। ଅକାଳ୍ପ କହିଲେ ତାର ବାନ୍ତି ଆସିଗଲା, କେଶ ସବୁ ବିଶ୍ରସ ଇତସ୍ତତ ହେଇଗଲା, ତାର ଫୁଲମାଳ ମଧ୍ୟ ଥିଲା, ଫୁଲମାଳ ମଧ୍ୟ ଇତସ୍ତତ ହେଇଗଲା। ଇନ୍ଦ୍ର ଧ୍ୱଜ, ଇନ୍ଦ୍ରଙ୍କର ଯେଉଁ ଧ୍ୱଜ ରହିଛି ସେଇଭଳି ଭାବରେ ଇବ ଅପତତ, ଇନ୍ଦ୍ର ଧ୍ୱଜ ଯେଉଁଭଳି ଭାବରେ ପଡ଼ିଲେ ଯେଉଁ ଭଳିଆ ହେବ, ଇନ୍ଦ୍ରଧ୍ୱଜ କ'ଣ ଥିବ, ବିରାଟ ଧ୍ୱଜ ଥାଇପାରେ ତାଙ୍କର ମୁଁ ଜାଣିନି ଠିକ ଭାବରେ, ଯେଉଁଭଳି ସେଇଭଳି ଭାବରେ ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ। ଆମେ ଜାଣନ୍ତି ସବୁ କିଛି, ଆମେ କିଛି ଜାଣିନାହୁଁ, ଯେତିକି ଆମକୁ କୁହାଯାଇଛି ଆମେ ସେତିକି କହିବୁ। ଇନ୍ଦ୍ର ଭଗବାନ ଯେତିକି ଜ୍ଞାନ ଦେବେ ଆମେ ସେତିକି କହିବା। ଆଜି ଆମେ ଶୁଣୁଥିଲୁ ଆମେ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଭଗବାନ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି, ମହାପ୍ରଭୁଙ୍କ କୃପା ହେଲେ ଏ ଅଧମ କିଛି ତାଙ୍କ ବିଷୟରେ ବର୍ଣ୍ଣନା କରିବ। ତେଣୁ ସେଇଭଳି ଭାବରେ ଭଗବାନଙ୍କ ଯାହା କିଛି କୃପା ହେଉଛି ଆମେ କିଛି ବର୍ଣ୍ଣନା କରୁଛେ, ଆମର ଜ୍ଞାନ ଖୁବ୍ ଲିମିଟେଡ୍, ନହେଲେ କିଛି ନାହିଁ କହିଲେ ଚଳେ। ତେଣୁ ଏଇ ଯେଉଁ ଇନ୍ଦ୍ରଧ୍ୱଜ ଇନ୍ଦ୍ରଦେବ ମୁଁ ଦେଖୁଥିଲି ଆଚାର୍ଯ୍ୟମାନେ ବିଶେଷ ଟୀକା ବିଷୟ କିଛି ଲେଖିନାହାନ୍ତି, ମୁଁ ସବୁ ଆଚାର୍ଯ୍ୟମାନେ ଟୀକା ମୁଁ ପଢ଼ି ନାହିଁ, କେତେ ଜଣଙ୍କ ଟୀକା ପଢ଼ିଛି ସେ ବିଷୟରେ ବିଶେଷ କିଛି ଜଣା ପଡ଼ିଲା ନାହିଁ। କିନ୍ତୁ ଯାହା ହେଉ, ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଉଛନ୍ତି, ଏ ଯେଉଁ ପଢ଼ିଲା ସେହି ସମୟରେ ଯେମିତି ଇନ୍ଦ୍ରଙ୍କ ଧ୍ୱଜ ପଡ଼ିଲା ଭଳିଆ ସେ ଲାଗିଲା। ଆଉ ଗୋଟେ ସ୍ତରରେ ଆସିବ ସେ କଥା କାହିଁକି କୁହାଗଲା, ଆମେ ଅଛି ଅଛି ଆଉ ଗୋଟେ ସ୍ଥାନରେ ରହିଛି, ସେଇଟା ଟିକିଏ ଅଳ୍ପ ପରିମାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଇନ୍ଦ୍ରଧ୍ୱଜ ଶବ୍ଦଟିକୁ ଶ୍ରୀଧର ସ୍ୱାମୀ ଏହିପରି ବ୍ୟାଖ୍ୟା କରିଛନ୍ତି। ବଙ୍ଗ ଦେଶରେ କୌଣସି କୌଣସି ଉତ୍ସବ ଉପଲକ୍ଷେ ସାଧାରଣ ଲୋକମାନେ କୌଣସି ମଣିଷ ପରି ଏକ ଦୀର୍ଘ ସ୍ତମ୍ଭ ନିର୍ମାଣ କରି ତାକୁ ପତାକା ଆଦି ଦ୍ୱାରା ଶୋଭିତ କରନ୍ତି। ସେହି ଚାଣୁର ସେହିପରି ଏକ ସ୍ତମ୍ଭ ପତନ ପରି ପତିତ ହେଉଥିଲା। ଏ ବାଙ୍ଗଲା ୱେଷ୍ଟବେଙ୍ଗଲରେ ଏଇଟା ରହିଛି, ଶ୍ରୀଧର ସ୍ୱାମୀ କହିଛନ୍ତି ଏ କଥା, ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି। ତେଣୁ ଇଏ ଯେମିତି ଗୋଟେ ବିରାଟ, ଆମେ ଯେମିତି ଆମର ଓଡ଼ିଶାରେ ରାବଣ ପୋଡ଼ି ହୁଏ ନାଇଁକି, ସବୁ ନିଆଁ ଲାଗି ଲଗାଇ ଦିଆଯାଏ, ସେହିଭଳି ଭାବରେ ପଶ୍ଚିମବଙ୍ଗରେ ଏଇସବୁ ପାଳନ କରାଯାଏ। ତେଣୁ ଗୋଟେ ବିରାଟ ପୁରୁଷ ନିର୍ମାଣ କରି ତାର ସବୁ ପତାକା ସବୁ ଲାଗିଥିବ, ତାକୁ ଯେତେବେଳେ ସେ ପଡ଼ିବ ଯେମିତି ଯେଉଁଭଳି ଭାବରେ ରହିବ ସେହିଭଳି ଭାବରେ ଇନ୍ଦ୍ରଧ୍ୱଜ କୁହାଯାଉଛି। ସୁଖଦେବ ଗୋସ୍ୱାମୀ ଉଦାହରଣ ଦେଇଛନ୍ତି, ଇନ୍ଦ୍ରଧ୍ୱଜ ପଡ଼ିଲା ଭଳି ହେଲା। ଏଇଟା ବନ୍ଦ କରିଦେବା କି, ସାଉଣ୍ଡଟା ଗୁମ୍ ହେଉଛି। ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି, କରୁଷେଷୁ ପ୍ରସୂତୋୟଂ ଚାଣୁର ନାମ ନାମିତ ନାମତଃ କରୁଷ, କରୁଷଙ୍କର ପୁତ୍ର ହେଉଛନ୍ତି ଚାଣୁର। କରୁଷେଷୁ ପ୍ରସୂତୋୟଂ ଚାଣୁର ନାମ ନାମତଃ, ହରିବଂଶରେ କୁହାଯାଇଛି କ'ଣ, ସନ୍ନିରୁଦ୍ଧ ମହାରତ୍ନ ଶସେଇ ଶସଳେଇ ନେବ ଲକ୍ଷ୍ୟତଃ। ଇଏ ହରିବଂଶ ବର୍ଣ୍ଣନା କରାଯାଇ, ଯେଉଁ ଆମେ ଭାବୁଛେ ଆମେ ଚିନ୍ତା କରୁଛେ ଚାଣୁର ଟିକିଏ ଆମଠୁ ଟିକିଏ ବଡ଼ ହେଇଛି ମଣିଷ, ନା ସିଏ କିଭଳି ରହିଛି, ହରିବଂଶ ବର୍ଣ୍ଣନା କରାଯାଇଛି ଶୈଳ, ଶୈଳ ଗୋଟେ ପାହାଡ଼ ଭଳି ସେ ରହିଥିଲା, ଶୈଳ ନେବ ଲକ୍ଷ୍ୟତଃ, ପାହାଡ଼ ଭଳି ସେ ରହିଥିଲା, ଏତେ ବିରାଟ ସେ ରହିଥିଲା, ଆକାର ତାର ଥିଲା, ଆମେ ଚିନ୍ତା କରିପାରୁନଥିଲେ। ଏଠି ହରିବଂଶରେ ସେଇଟା କୁହାଯାଇଛି, ଆମ ଜୀବ ଗୋସ୍ୱାମୀ ତାଙ୍କୁ ଉଦ୍ଧାର କରିଛନ୍ତି ତାଙ୍କ ବୃହତ ବୈଷ୍ଣବ ତୋଷଣୀରେ। ଏତି ବିରାଟ ରୂପ ଥିଲା ତାର ଚାଣୁରର, ସିଏ ତାଙ୍କର ମଲ୍ଲମାନଙ୍କ ଭିତରେ ହେଡ଼୍ ଅଫ୍ ଦି ଡିପାର୍ଟମେଣ୍ଟ ଥିଲା, ସିଏ ସବୁଠୁ ଶ୍ରେଷ୍ଠ ଥିଲା ସିଏ। ତେଣୁ ଭଗବାନ ଯେତେବେଳେ ହତ୍ୟା କରିଦେଲେ, ଚବିଶ ପଚିଶ ଦୁଇଟି ଶ୍ଳୋକ ଏକ ସମୟରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ମାନେ କହିଛନ୍ତି ସୁଖଦେବ ଗୋସ୍ୱାମୀ, ତାକୁ ଅନ୍ୟ ଗୋଟେ ବୋଲି କୁହାଯାଉଛି, ମିଶିକି ରହିଛି ବୋଲି ତାକୁ ଦୁଇଯାକ ଏକାଥରେ ନିଆଯାଇଛି। ତଥୈବ ମୁଷ୍ଟିକା ପୂର୍ବଂ ସ୍ୱ ମୁଷ୍ଟିଆ ବିହତେନ ବୈ ବଳଭଦ୍ରେନ ବଳିନା ତଳେନା ବିହତୋ ଭୃଷଂ ପ୍ରବେପିତ ସ ରୁଧିର ମୁଦ୍ଭବନ୍ ମୁଖତୋର୍ଜିତ ବ୍ୟସୁପପାତୋର୍ ବିପସ୍ମେ ବିପସ୍ତେ ବାତାହତ ଇବା ଘୃପ। ତଥୈବ, ସେହିଭଳି ଭାବରେ ଯେଉଁଭଳି ଭାବରେ ଭଗବାନ ହତ୍ୟା କଲେ ଚାଣୁରକୁ, ଚାଣୁରକୁ ଯେଉଁଭଳି ଭାବରେ ଭଗବାନ ହତ୍ୟା କଲେ ସେହିଭଳି ଭାବରେ ତଥୈବ କହିଲେ ତଳେନ, କହିଲେ ପାଣି ତଳେନ, ହଁ ତଥୈବ ମୁଷ୍ଟିକ ପୂର୍ବଂ ସ୍ୱ ମୁଷ୍ଟିଆ ବିହତା ନେବି, ଯେଉଁଭଳି ଭାବରେ ଚାଣୁର ଭଗବାନଙ୍କୁ ଆଘାତ କରିଥିଲା ମୁଷ୍ଟିକ ମଧ୍ୟ ସେହିଭଳି ଭାବରେ ଚିନ୍ତା କଲେ ବଳରାମକୁ ଆଘାତ କରିବ। ମୁଷ୍ଟିକ ପୂର୍ବଂ ସ୍ୱ ମୁଷ୍ଟିଆ ଅଭିତା ନେବି, ନିଜର ମୁଷ୍ଟି ଦ୍ୱାରା, ତା ନାମ ତ ହେଉଛି ମୁଷ୍ଟିକ, ସେ ମୁଷ୍ଟି ଦ୍ୱାରା ବଳଭଦ୍ରେ ନା ବଳିନା, ବଳଭଦ୍ର ସିଏ ବଳ ଯାହାଙ୍କର ରହିଛି, ବଳ ତାଙ୍କର ଠାରୁ ବଳ ସବୁକିଛି ବଳ ଆସୁଛି, ସେ ବଳଭଦ୍ର ତାଙ୍କର ବଳିନା, ନିଜର ବହୁତ ସମସ୍ତ ବଳ ତଳେନା, ତଳେନା କଲେ ତାର ପାଣି ଦ୍ୱାରା ହାତ ଦ୍ୱାରା, ସିଏ ମଧ୍ୟ ଚାହିଁଲା ବହୁତ ଆଘାତ କରିବ, ଜୋରରେ ହତ୍ୟା କରିବା ପାଇଁ ଚିନ୍ତା କଲା, ତା ଖାଲି ଆଘାତ ନୁହଁ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲା, ଭୃଷମ ବହୁତ ଜୋରରେ ସିଏ ମଧ୍ୟ ଚେଷ୍ଟା କଲା ଏଇଥିରେ ମାରିଦେବି ବଳରାମକୁ। ପ୍ରବେପିତ, ପ୍ରବେପିତ କହିଲେ କ'ଣ ନା, ପ୍ରବେ ପିତା ନା, ସେ କମ୍ପିତ ହୋଇ ମାନେ ଜୋରରେ ହତ୍ୟା କରିବା ପାଇଁ ଚିନ୍ତା କରୁଥିଲା, କିନ୍ତୁ ଭଗବାନ କ'ଣ କଲେ, ଭଗବାନ ମଧ୍ୟ ସେଇଭଳି ଭାବେ ବଳଦେବଙ୍କୁ ବଳଦେବ କ'ଣ କଲେ ନା ସେ ମୁଷ୍ଟିକୁ ମଧ୍ୟ ଭଗବାନ ଯେମିତି ହତ୍ୟା କରିଥିଲେ କୃଷ୍ଣ ଚାଣକୁ ଯେମିତି ହତ୍ୟା କରିଥିଲେ ଭଗବାନ ମଧ୍ୟ ସେଇଭଳି ଭାବରେ ମୁଷ୍ଟିକକୁ ହତ୍ୟା କଲେ ତେଣୁ ଶକ୍ତିଶାଳୀ ଭଗବାନଙ୍କର କରତଳ ଦ୍ୱାରା ପ୍ରଚଣ୍ଡ ଆଘାତ ପ୍ରାପ୍ତ ହୋଇ ସେ ଦାନବ ସର୍ବଶରୀର ଯନ୍ତ୍ରଣାରେ କମ୍ପିତ ହୋଇ ରକ୍ତବାନ୍ତି କରି ପ୍ରାଣହୀନ ହୋଇ ବ୍ୟାତାହାତ ବୃକ୍ଷ ପରି ଭୂତଳରେ ପତିତ ହେଲା। ସେଇ ଯେଉଁ ଚାଣୁର ମୃତ୍ୟୁବରଣ କଲା ତାକୁ ଉଦାହରଣ ଦିଆଯାଇଛି କ'ଣ ଇନ୍ଦ୍ରଧ୍ୱଜ ଇବ ଇନ୍ଦ୍ରଧ୍ୱଜ ପତିତ ହେଲା ଭଳି ହେଲା। କିନ୍ତୁ ଆର ଉଦାହରଣ ଦିଆଯାଉଛି କିଭଳି ଭାବରେ ବୃକ୍ଷ ଗୋଟେ ବାତ୍ୟା ଯେମିତି ଆମର ହେଇଥିଲା 1999 ମହାବାତ୍ୟା ହେଇଥିଲା ସବୁ ବୃକ୍ଷ ସବୁ ପଡ଼ିଯାଇଥିଲେ ସେଇଭଳି ଭାବରେ ଭୂତଳରେ ପତିତ ହେଇଥିଲା। ଏଇ ଉଦାହରଣ ଦେଉଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବଳଭଦ୍ରେଣ ବଳଭଦ୍ର ଶବ୍ଦର ଅର୍ଥ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ନିଜେ ଦେଇଛନ୍ତି। ଯେତେବେଳେ ପଠେଇଲେ ତାଙ୍କର ଗଛ ଦେବୀ ଭଜଂ ସୌମ୍ୟଂ ସେତେବେଳେ ସେ କହିଛେ ବଳରାମଙ୍କର ନାମକରଣ କରିଦେଇଥିଲେ ବଡ଼ଭାଇଙ୍କର ନାମକରଣ କରିଦେଇଥିଲେ କୃଷ୍ଣ ବଳଭଦ୍ରଂ ବଳଚ୍ଛୟାତ୍ ତାଙ୍କ ନାମ ହେବ ବଳଭଦ୍ର କାହିଁକି ନା ତାଙ୍କର ଅନେକ ବଳ ରହିଛି। ଇତି ସ୍ୱଭାବତଃ ଏବ ମହାବଳିଷ୍ଠେନ ତଥାପି ବଳିନା ପ୍ରକଟତ ବଳେନ ଇତ୍ୟର୍ଥ। ଯଦିଓ ତାଙ୍କର ସ୍ୱଭାବ ରହିଛି ବହୁତ ବଳ ରହିଛି କିନ୍ତୁ ତଥାପି ସେ ବଳକୁ ପ୍ରକଟ କଲେ ସେଥିପାଇଁ ବଳଭଦ୍ର ଶବ୍ଦ ବ୍ୟବହାର କରାଗଲା ସନାତନ ଗୋସ୍ୱାମୀ କହୁଛନ୍ତି। ଏବଂ 25 ଶ୍ଳୋକରେ କହୁଛନ୍ତି ତତଶ୍ଚ ପ୍ରବେପିତ ଉତ୍କମ୍ପମାନ ସ ମୁଷ୍ଟିକୋ ମୁଖେନ ରକ୍ତମୁଚ୍ଚୈର୍ ବମନ ବାତନାହତ ଉନ୍ମିଳିତ ବୃକ୍ଷ ଏବେତି ଦୃଷ୍ଟାନ୍ତେନ। ଯେଉଁ ମହାବାତ୍ୟାରେ ଯେମିତି ବୃକ୍ଷ ସବୁ ଉପୁଡ଼ିଯାଏ ସେଇଭଳି ଭାବରେ ସେଇ ଦୃଷ୍ଟାନ୍ତ ଦିଆଯାଇଛି। ଏବଂ ରକ୍ତବାନ୍ତି କରୁଥିଲା ମୁଖେନ ରକ୍ତ ମୁଚେଇ ବମନ ବହୁତ ରକ୍ତବାନ୍ତି ସେ କରିଛି ବମନ କରିଛି। ଏ ଯେଉଁ ଦୃଷ୍ଟାନ୍ତ ଦିଆଗଲା ଯେମିତି ମହାବାତ୍ୟାରେ ଗଛ ସବୁ ଉପୁଡ଼ିଯାଏ ସେ ଯେଉଁ ଦୃଷ୍ଟାନ୍ତରେ ମହାବେଗ ଶବ୍ଦାଦିନା ପାଦସ୍ତଦେହସ୍ୟ ବୃହତ୍ତରତ୍ୱମ ବି ଧ୍ୱନିତ। ଏଇ ଯେଉଁ ଏ ଶବ୍ଦ ଦ୍ୱାରା କ'ଣ ହେଉଛି ନା ତାହାର ମଧ୍ୟ ସେଇଭଳି ଭାବରେ ବୃହତ୍ତର ଶବ୍ଦ ଗୋଟେ ବୃହତ୍ତର ଶରୀର ଥିଲା। ଏ ଯେଉଁ ଚାଣୁର ହରିବଂଶରୁ ଉଦ୍ଧାର କରି ଗୋଟେ ଶୈଳ ଭଳି ପର୍ବତ ଭଳି ଥିଲା ଇଏ ମଧ୍ୟ ସେଇଭଳି ଭାବରେ କମ୍ ନଥିଲା। କିନ୍ତୁ ଇବ ଇନ୍ଦ୍ରଧ୍ୱଜ ପ୍ରମେୟା ଚାଣୁର ଦେ ଅସ୍ୟାସ୍ମାତ୍ ଅପି ବୃହତ୍ତମ ଜ୍ଞେୟ। କିନ୍ତୁ ଇବ ଶବ୍ଦରେ କିନ୍ତୁ ଇବ ଇନ୍ଦ୍ରଧ୍ୱଜ ମୟା ଚାଣୁର ଦେହ ଅସ୍ମାତ୍ ଅପି ବୃହତ୍ତମ ଜ୍ଞେୟ ଚାଣୁର ଠାରୁ ମଧ୍ୟ ବୃହତ୍ ଜ୍ଞେୟ ବୋଲି କୁହାଯାଉଛି ସନାତନ ଗୋସ୍ୱାମୀ କହୁଛନ୍ତି। ଏଇଭଳି ଭାବରେ ମଲ୍ଲଯୁଦ୍ଧର ବର୍ତ୍ତମାନ ସମାପ୍ତି ହେଲା। କେତେଦିନ ଲାଗିଗଲା ଆମକୁ କହିବାକୁ ବର୍ଣ୍ଣନା କରିବା ସେଠି ଏତେ ସମୟ ଲାଗିନଥିବ। ତେଣୁ ବର୍ତ୍ତମାନ ଚାଣୁର ମୁଷ୍ଟିକ ମୃତ୍ୟୁବରଣ କଲେ ଅଷ୍ଟ ମଲ ରହିଛନ୍ତି ଆଉ ସବୁ ମଲ ସେଠି ଦେଖୁଛନ୍ତି ତାଙ୍କ ମନରେ କ'ଣ ଚିନ୍ତା କରୁଥିବେ ସେମାନେ କ'ଣ ସେମାନେ ଚିନ୍ତା କରୁଥିବେ। ତେଣୁ 26 ବିରି ବାହାରେ ଦେଖି କୋଳଦ ଛାନିଆ ହେଉଥିବ। ତେଣୁ ନାଇଁ ଏଠି ଆଙ୍କର ଗୋଟେ କଥା ଆସିବ ତଥ ତାପରେ 26 ଶ୍ଳୋକରେ କୁହାଯାଏ ତଥ କୂଟ ମନୁପ୍ରାପ୍ତ ରାମ ପ୍ରହରତାଂ ବରହ ଅବଧି ଲୀଳୟା ରାଜନ ସାବଜ୍ଞଂ ବାମ ମୁଷ୍ଟିନା। ଭଗବାନଙ୍କର ଗିୟର ଚେଞ୍ଜ ହେଇଗଲାଣି ଫାର୍ଷ୍ଟ ଗିୟର ସେକେଣ୍ଡ ଗିୟର ଥାର୍ଡ଼ ଗିୟର ଏ ଫିଫ୍ଥ ଗିୟର ଚାଲିଛି ଆଉ ବେଶୀ ସମୟ ରହୁନାହାନ୍ତି ଗୋଟେ ଗୋଟେ ଗିୟର ସବୁ ମାରିଦେବେ ହତ୍ୟା ଫିଫ୍ଥ ଗିୟର ଚାଲିଛି ଭଗବାନଙ୍କର। ତଥ ତାପରେ କ'ଣ ହେଲା ନା କୁଟମ୍ ଅନୁପ୍ରାପ୍ତ ବର୍ତ୍ତମାନ କୁଟ ଆସିଗଲା ରାମ ପ୍ରହରତାଂ ବରହ ରାମ କହିଲେ ବଳରାମ ଯୁଦ୍ଧମାନଙ୍କ ଭିତରେ ଯିଏ ଶ୍ରେଷ୍ଠ ସେ ଅବଧି ତାକୁ ହତ୍ୟା କଲେ କିଭଳି ନା ଲୀଳୟା ଆଉ ତା ସହିତ ଖେଳିଲେ ନାହିଁ। ରାଜନ ହେ ରାଜନ ପରୀକ୍ଷିତ ସ ଅବଜ୍ଞା ଅବଜ୍ଞା ସହିତ ବାମ ହାସ୍ତରେ ମୁଷ୍ଟି ନା ବାମ ଗୋଟେ ମାରିଦେଲେ ଭଗବାନ କୁଟ କୁଟ ହେଇଗଲା। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ତତ ମୁଷ୍ଟିକପାତା ଅନୁପଶ୍ଚାତ ପ୍ରାପ୍ତମ ଆଗତମ ଯଦ୍ଭା ଭୀତିଆ ପୃଷ୍ଠତୋ ଗତମ। ତେଣୁ ସିଏ ଭାବିଲା କ'ଣ ମୁଷ୍ଟିକ ଏ ଯେଉଁ କୁଟ କ'ଣ ଭାବୁଛି ମୁଷ୍ଟିକକୁ ଦେଖିଲେ ନା ମୁଷ୍ଟିକୁ ମାରିଦେଲେ ବଳରାମ ମାରି ପକେଇଦେଲେ ମୁଷ୍ଟିକପାତା ଅନୁପଶ୍ଚାତ ପ୍ରାପ୍ତମ ଆଗତମ ଯଦ୍ଭା ସିଏ ତାପରେ ଆସିଲା ବା ନହେଲେ ହେଇପାରେ ସେ ଭି ଭୟ କରିକିରି ପୃଷ୍ଠତୋ ଗତମ ପଛପଟେ ଆସିକି ଭାବିଲେ ପଛପଟେ ହତ୍ୟା ମାରିଦେବି ଭାବିଲା ସେ ଚିନ୍ତା କରୁଥିଲା ପୃଷ୍ଠତୋ ଗତମ। ରାମ ନିଜ ବନ୍ଧୁ ରମଣାତ ରାମ ଶବ୍ଦ ବ୍ୟବହାର କରାଗଲା ନା ରାମ ରାମ କହିଲେ ନିଜ ବନ୍ଧୁ ରମଣାତ ତାଙ୍କ ରାମ ଶବ୍ଦ ଦେଇଥିଲେ ଗର୍ଗମୁନି ଦେଇଥିଲେ ରାମ ଶବ୍ଦ ଦେଇଥିଲେ କାହିଁକିନା ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ ନିଜ ବନ୍ଧୁ ରମଣାତ ଏବଂ ଲୀଳୟା ଲୀଳୟା କହିଲେ କୌଣସି ପ୍ରୟାସ କରିନାହାନ୍ତି ଭଗବାନ ତାକୁ ହତ୍ୟା କରିବା ପାଇଁ ଅପ୍ରୟାସେ ଯତ ବାମ ମୁଷ୍ଟି ନା ବାମ ମୁଷ୍ଟିରେ ତାକୁ ମାରିଲେ ତତ୍ରାପି ସାବଜ୍ଞମ ହେଳୟା ଅବଧେଇ ବାମ ମୁଷ୍ଟି ମାନେ ଜୋରରେ ମାରିନାହାନ୍ତି ହେଳାରେ ଗୋଟେ ଏମିତି ମାରିଦେଲେ ରାଜନ ନୀତି ପ୍ରହର୍ଷେଣ ରାଜନ ଶବ୍ଦ ଯେଉଁ କୁହାଗଲା ରାଜନ ଏଇଠି ସୁଖଦେବ ଗୋସ୍ୱାମୀ ବହୁତ ଆନନ୍ଦିତ ହେଇଯାଉଛନ୍ତି ପ୍ରହର୍ଷେଣ ବିଦ୍ୟତମାନ ରାଜାନା ଦୁଷ୍ଟୁଆ ରାଜା ମଧ୍ୟ ଶୁଣିକିରି ସେ ମଧ୍ୟ ଆନନ୍ଦିତ ହେଉଛନ୍ତି ବିଦ୍ୟତମାନ ତାଙ୍କର ଶରୀରରୁ ଜ୍ୟୋତି ବାସୁଛି ଦୁଷ୍ଟୁଆ ହର୍ଷାତ୍ ସମ୍ବୋଧ ସେ ମଧ୍ୟ ହର୍ଷରେ ସମ୍ବୋଧନ କରୁଛି ରାଜନ ଯଦ୍ଭା ଲୀଳୟା ରାଜମାନ ଏଇଭଳି ଭାବରେ ଭଗବାନ ବଳରାମ ତାକୁ ଲୀଳାରେ ବାମ ହାତରେ ଗୋଟିଏ ପ୍ରହାରରେ ତାକୁ ଅଙ୍ଗ ତତ୍ସତ୍ କରିଦେଲେ। ତେଣୁ ଆଉ କିଏ ରହିଲେ ତିନି ଗଲେ ଆଉ କିଏ ରହିଲେ ସେ କ'ଣ ହେଲା ତରିହେବ ସେଇ ସମୟରେ ହି ଷଳ କୃଷ୍ଣ ପ୍ରପଦାହତ ଶୀର୍ଷକ ଦ୍ୱିଧା ବିଭିନ୍ନ ତୋଷଳକ ଉଭାବପି ନିପେତ ତୁ ତରି ଏବ ସେଇ ସମୟରେ ହି ନିଶ୍ଚିନ୍ତ ଭାବରେ ଶବ୍ଦ ଷଳ ଷଳ କୃଷ୍ଣ ପ୍ରପଦାହତ ସେମାନେ ଷୋଳ ଷଳ ଏବଂ କୁଶଳ ଷଳ ଏବଂ କିଏ କ'ଣ ତୋଷଳ ତୋଷଳ ଏ ଦୁଇ ଜଣ ଏକ ସମୟରେ ଆସିଲେ ଏକ ସମୟରେ ଆସିଲେ ଆମେ ସେ ଜଣେ ଜଣେ ପାରୁନାହାନ୍ତି ଆମେ ଦୁଇ ଜଣ ମିଶିକି ଯାଇକି ତାକୁ ମାରିଦେବା ଏଇଭଳିଆ ତାଙ୍କର ଆଉ ଭୟ ରହିଲାନି ସେମାନେ ଯାଇକିରି ଆସିଲେ ମାରିଦେବା ପାଇଁ ଏକ ସମୟରେ ମାରିଦେବେ ଭଗବାନଙ୍କ ବ୍ୟବସ୍ଥା। ତେଣୁ କୃଷ୍ଣଙ୍କୁ କ'ଣ କଲେ କୃଷ୍ଣ ପ୍ରପଦାହତ ଭଗବାନ କ'ଣ କଲେ ନା ତାଙ୍କ ପାଦ ଦ୍ୱାରା ତ ହାତ ଆଉ ଲଗେଇଲେ ନାହିଁ ପାଦରେ ପଦାଗ୍ର ଦ୍ୱାରା ନା ନା ଏଇଟାକୁ ସେ ବଳରାମ ମାରିଛନ୍ତି ପ୍ରପଦ ଆହତ ଶୀର୍ଷକ କହିଲେ ମସ୍ତକ ଦ୍ୱିଧା ବିଭିନ୍ନ ତୋଷଳ ଉଭୟ ଅପି ନିପେତୁ ସେ ବଳରାମ ଆଉ କୃଷ୍ଣ ପାଖକୁ ସେ ଯାଇନାହାନ୍ତି ବଳରାମ କୃଷ୍ଣ ନା କୃଷ୍ଣ ମାରିଲେ ତାରି ବହି ହଁ କୃଷ୍ଣ ଯୋଦ୍ଧା ଶଳକୁ ତା ମସ୍ତକରେ ତାଙ୍କ ପଦ ଦ୍ୱାରା ପଦାଗ୍ର ଦ୍ୱାରା ଆଘାତ କରି ଦିଫାଳ କରିଦେଲେ ଭଗବାନ ସେହିପରି ତୋଷଳକୁ ଆଘାତ କଲାରୁ ଉଭୟ ମଲ୍ଲଯୋଦ୍ଧା ପ୍ରାଣହନ ହୋଇ ପତିତ ହେଲେ କୃଷ୍ଣ ଦୁଇ ଜଣ ମାରିଲେ ଶଳ ଏବଂ ତୋଷଳ ଭଗବାନ ଆଉ ହାତରେ ମାରିଲେ ନାହିଁ ତାଙ୍କ ପାଦରେ ଦୁଇ ଜଣଙ୍କୁ ତାଙ୍କ ମସ୍ତକରେ ପାଦ ପ୍ରହାର କରିଦେଲେ ସେ ଦୁଇ ଜଣ ଯାକ ପାଦ ମସ୍ତକ ସେ ଫାଟିଗଲା ଶଳ ଏବଂ ତୋଷଳ ଏଇଭଳି ଭାବରେ କେତେ ଜଣ ଗଲେ ପାଞ୍ଚ ଚାଣୁର ମୁଷ୍ଟିକ ତାପରେ ଆସିଲେ କୁଟ ତାପରେ ଷଳ ତୋଷଳ ଟୁ ପ୍ଲସ୍ ୱାନ୍ ପ୍ଲସ୍ ଟୁ ପାଞ୍ଚ ଚାଲିଗଲା ଆଉ କେତେ ରହିଲେ ଆଉ କେହି ରହିଲେନି ଜିରୋ ହେଇଗଲା ସବୁ ପଳେଇବେ ଚାଣୁରେ ମୁଷ୍ଟିକେ କୁଟେ ଶଳେ ତୋଷଳେ କେ ହାତେ ଶେଷା ପ୍ରଦୁର୍ ମଲ୍ଲା ସର୍ବେ ପ୍ରାଣ ପରିପ୍ସବ ଆଉ କେହି ରହିଲେ ନାହିଁ ଆମର ଗୋଟେ ପିଲାମାନଙ୍କୁ ସବୁ କୁହାଯାଏ, ଗୋଟେ ପ୍ରଶ୍ନ କରାଯାଏ, ଗୋଟେ ଗଛରେ 10ଟା ଚଢ଼େଇ ଥିଲେ, ଗୋଟେ ଶିକାରୀ ଆସିକିରି ଗୋଟେ ବନ୍ଧୁକ ଫୁଟେଇକି ଗୋଟେ ଗୁଳି ମାରିକି ଗୋଟେ ପକ୍ଷୀକୁ ହତ୍ୟା କରିଦେଲା, ମାରିଦେଲା, ଆଉ କେତେଟା ରହିଲା? ଆଦିକୃଷ୍ଣ ବାବୁ କହିବେ, ତାର ଉତ୍ତର ଦେଇପାରିବେ? ଆଦିକୃଷ୍ଣ ସିଏ ସେଇଭଳି ଭାବରେ ଏମାନଙ୍କ ଯୋଉ ହତ୍ୟା ଦେଖି ଆଉ ଖାଲି ସେ 8 ଜଣ ମଲ ଥିଲେ, ତାହେଲେ ହଜାର ହଜାର ମଲ ଥିଲେ, ଶହ ଶହ ମଲ ଥିଲେ, ସେଠି ସବୁ ଧେଇଁଲେ ସେ ସା ପ୍ରାଦୁର ମାନେ ଦୌଡ଼ିଲେ ଏଭଳି ଭାବରେ, ତାଙ୍କ ଭୟ କଲେ କାଳେ ଆମର କୃଷ୍ଣ ବଳରେ ଆମକୁ ଧରିଦେବେ କି ପଛପଟୁ, ଏଇଭଳି ଭାବରେ ଧାଉଁଛନ୍ତି ସେ। ସେ ସା ପ୍ରାଦୁର୍ଦ୍ଧୁବତ ହେଉଛି ଜୋରରେ ପଳାୟନ କରୁଛନ୍ତି ମଲା, ଯେତେ ମଲା ସବୁ ଅଛନ୍ତି, ସର୍ବେ ପ୍ରାଣ ପରିପ୍ସଭ, କେମିତି ପ୍ରାଣ ରକ୍ଷା କରିବା, କେମିତି ଜୀବନ ଧାରଣ କରିବା, ନହେଲେ ଏମିତି ମୃତ୍ୟୁବରଣ କରିବା, ଯହ ପଳାୟତି ସହ ଜୀବନ୍ତି, ଆମର ଗୋଟେ କଥାରେ ରହିଛି, ଯିଏ ପଳେଇଯିବ ସିଏ ବଞ୍ଚିଯିବ, କାହିଁକି ତାଙ୍କର ଏଇଭଳି ଭାବରେ ଚିନ୍ତା ହେଲା। ତେଣୁ ଅଷ୍ଟମଲ ଚାଲିଗଲେ, ଆମର ସମୟ ହୋଇଗଲାଣି, ଆଉ ଅନ୍ୟ ସବୁ ବର୍ତ୍ତମାନ କଂସର ପାଳି ପଡ଼ିବ, କଂସ ବର୍ତ୍ତମାନ କ'ଣ କହିବ, କଂସ ବର୍ତ୍ତମାନ କହିବ ଆସିବ କଥା। ତେଣୁ ଏଇ ଯେଉଁ ମଲ କରୁଛନ୍ତି, ବାଜ୍ୟ ବାଜୁଛି, ଏଣେ ସବୁ ଯେଉଁ ଭଗବାନଙ୍କର ପାଟିର ସବୁ ଯେଉଁ ଥିଲେ ଭଗବାନ ପାଟିର ମାନେ ସେମାନେ ଜୟଧ୍ୱନି କରୁଛନ୍ତି, ସାଧୁ ସାଧୁ ସାଧୁ, ଏଭଳି ଭାବରେ ସବୁ ଆନନ୍ଦରେ ସବୁ ଡେଉଁଛନ୍ତି, ପକେଇକିରି ଭଗବାନ ମଧ୍ୟ ଡେଇଁବେ, ନାଚିବେ, ସବୁ କଥା ବର୍ଣ୍ଣନା କରାଯିବ, କିନ୍ତୁ ଆମକୁ ସମୟ ଆଉ ମିଳିବ ନାହିଁ ବର୍ତ୍ତମାନ କଥା କହିବା ପାଇଁ। ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି, ଆସନ୍ତାକାଲି ପୁଣି ଆରମ୍ଭ କରିବା 29 ଶ୍ଳୋକରୁ। ଆଚ୍ଛା, ଏଠି ହଁ ହଁ 27-28ରେ ଏ ଯେଉଁ କୁହାଗଲା, ଏଠି ଇଏରେ ରହିଛି ଟୀକାରେ, ଆମେ କହିନେ ଟୀକାରେ କହୁଛନ୍ତି ସନାତନ ଗୋସ୍ୱାମୀ, କୋ ବ୍ରହ୍ମାତ୍ମା ନୀଳାର୍କେଶୁ, କୋ ଅର୍ଥ ବିଶ୍ୱ କୃଷ୍ଣ ଏତେ ଦୂରତ ହେବ, ଭଗବାନ କ'ଣ କଲେ ଦୂରରୁ ଏକ ପାଦ ପ୍ରହାର କଲେ, ଯେଉଁ ସ୍ଥଳ ଏବଂ ତୁଷଳକୁ ଦୂରରୁ ପାଦ ପ୍ରହାରଣ ତନ୍ ମସ୍ତକ ଆକର୍ଷଣାତ୍ ନିତରାଂ ଗତ ପ୍ରାଣତ୍ୱାଦିନାଂ ନିପେତୁ, ଦୂରରୁ ତାଙ୍କର କ'ଣ ମସ୍ତକୁ ଆକର୍ଷଣ କରିକି ପାଦ ପ୍ରହାର କରିଦେଲେ ଭଗବାନ କୃଷ୍ଣ ବୋଲି ଏ ଶବ୍ଦ ଲେଖା ହେଇନି। ତେଣୁ 28 କହୁଛି, ନନୁ ଯଶ କଂସାତ୍ ଭୟଂଚ ତେ କଥଂ ତତ୍ୟଜୁ, ଅନ୍ୟମାନେ ଯେଉଁ ପଳେଇଗଲେ ତାହେଲେ ସେମିତି କେମିତି ଅନ୍ୟ କଂସ ଭୟ ନଥିଲା, କଂସ ଭୟ କରିକି ସେମାନେ ସବୁ ଯୁଦ୍ଧ କରୁଥିଲେ ନା, ନା ତତ୍ରାହ ପ୍ରାଣେତି ପ୍ରାଣାତ୍ ସର୍ବତୋଗତ ପ୍ରାୟନ ପରିଥ ପ୍ରାପ୍ତ ମିଚ୍ଛନ୍ତ ପରିପ୍ସବ, ପ୍ରାଣ ରକ୍ଷା କରିବା ପାଇଁ ଆଉ ସେ କଂସକୁ ଆଉ ଦେଖିବେ ଚିନ୍ତା କରିବେ, ତେଣୁ ସେମାନେ ଧାଇଁଲେ ପ୍ରାଣ ରକ୍ଷା କରିବା ପାଇଁ, ଆଉ ମାନ ସମ୍ମାନ ଏସବୁ ପକେଇଦେଲେ, ତଳେ ପକେଇଦେଲେ, ଧାଇଁଲେ ସବୁ, ଖାଲି ଏ 3 ଜଣ ଧାଇଁଲେ ତା ନୁହଁ, ଯେତେ ସବୁ ମଲ ଥିଲେ ବହୁତ ମଲ ଆସିଥିଲେ, ତାଙ୍କ ଭିତରେ ଏ ଥିଲେ 8 ଜଣ ମଲ ହେଉଛନ୍ତି ପ୍ରଧାନ ଥିଲେ, ସବୁଠାରୁ ପ୍ରଧାନ ଥିଲେ ଚାଣୁର, ତାପରେ ମୁଷ୍ଟିକ, ତାପରେ କୁଟ, ତାପରେ ସଳ ତୁଷଳ, ଏଇଭଳି ଭାବରେ ତାଙ୍କର ଥିଲା କ୍ରମ, ଥିଲା ହାଇରାର୍କି ଥିଲା। ତେଣୁ ଏଇଭଳି ଭାବରେ ଯେତେବେଳେ 5 ଜଣ ଚାଲିଗଲେ ଆଉ କିଏ ସେଠି ରହିବ, ସବୁ ଡେଇଁଲେ, ସବୁ ସେ ଯେଉଁ ରହିଛି ଚାରିପଟେ ଯେଉଁ ପାଚେରୀ ରହିଛି ସବୁ ଡେଇଁକି ପଳେଇଗଲେ, ସବୁ ଧାଇଁଲେ ପକେଇକି, କାହା କଂସ କାହାରେ ସୈନ୍ୟମାନଙ୍କୁ ପଠେଇକି ଧରିଦେବ, ବା କୃଷ୍ଣ ବଳରାମ ମଧ୍ୟ ଧରିଦେଇ ପାରନ୍ତି, ତାଙ୍କର ଦେଖି ଭୟ ଆସିକିରି ଧାଇଁକି ପଳେଇଗଲେ, ତେଣୁ ଆମେ ମଧ୍ୟ ଧାଇଁକିରି ପଳେଇବା ପ୍ରସାଦ ପାଇବା ପାଇଁ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ଜୟ ଗୌର ପ୍ରମାନନ୍ଦେ।
ଡାଇରେକ୍ଟ ଲାଇଭ୍ ହେଇଛି।
ଅଛି, ଆଚ୍ଛା ଆଚ୍ଛା,
ଡାଇରେକ୍ଟ ଲାଇଭ୍ ହେଲା।
ଆଚ୍ଛା ଆଚ୍ଛା।